श्रीमद्भागवतम दसम स्कंद 22वां अध्याय अंतिम पर्याय मन श्रवण कर गोपी मान प्रतिश्रुति सेवार जो फल तपस्यार जो फल आकांक्षार जो फल था अत्यंत निष्ठार सहित व्रत पालन करते जदिव तांकर उद्देश्य था कृष्ण को पति रूप से पाइवापाई कि कृष्ण को पति रूप से पाइवापाई जो सर्वगुण में मंडित होगा पड़ से कौन गुण कौन अप्राकृत गुण अभाव ना कृष्ण जब चिन्मय कृष्ण जब अप्राकृत गुण में मंडित कृष्ण जब जीव को जब आत्मा को जब दृष्टि दर्शन करती जन शुद्ध स्थिति गले ही कृष्ण को प्राप्त हो पार कि कामना टा केवल गोटे रही जाता कामना तो ना बाधा गोटे होता लज्जा से जलर उठिक आसी पार नु कृष्ण चतुर्जता द्वारा लज्जा को दूरभूत कर वस्त्र प्रदान कले प्रतिश्रुति दे जाओ तुम आगामी रात्रि मत पति रूप से तुम प्राप्त हो ये विश्वास कृष्ण जो अतुट विश्वास शास्त्र प्रतिश्रुति रही जार विश्वासहीन हृदय जार साधु शास्त्र गुरु वाक्य विश्वास ना सी गोटे प्रकार नास्तिक नास्तिक आम आस्तिक नास्तिक भितर ये पार्थक्य जे पूर्ण नास्तिक से धरा पड़ज से आमिष भोजन करतर कार्य पर धरदेव ये नास्तिक लोकटा कि आस्तिक व्यक्ति गोटे नास्तिक स्वभाव अच्छे आस्तिक व्यक्ति नास्तिक स्वभाव कौन जो तार विश्वास जानू भगवान कौन अच्छे कौन ना कि भगवती वस्तु पर किसी विश्वास से केवल गोटे हाँ भगवान अच्छा भगवान अच्छा मानुचे स्टैंडार्ड आ तार पूर्ण विश्वास आसुनी तेरे सी गोटे प्रकार नास्तिक अवस्था नाम उपरे गुरु उपरे साधुगुरु वाक्य उपरे शास्त्र उपरे भगवान कहीदेले गोपी मान संग संग भगवान कहले ना जाओ आगामी रात्रि काल सुजोग पाए मत पति रूप से विश्वास कर चलीगले जदि जीवाटा कष्ट थिला विश्वास थिला कृष्ण वाक्य संस्कार आ कौन शास्त्र श्रवण मूल्य कौन नाम जपर मूल्य कौन तुम विश्वास बढ़ुची से आदो श्रद्धा रखीदे ये गोटे पॉइंट सब कटिक पलाऊपर कौन उठे तुम तो विश्वास भगवान ना साधुगुरु व्यवस्था पर तुम विश्वास ना भगवान विश्वास ना निज उ विश्वास ना तुम तो निजक विश्वास कर पार न तुम कौन भक्ति रास्त चलो भक्ति रास्ता तो छोट बोली हावना विश्वास बढ़िया पड़े ना भगवान कही ना जुग क्षम बहाम तुम देख शास्त्र गोटे वाक्य तुम विश्वास न कर संपूर्ण गीतार भगवान जो जो प्रतिश्रुति गोटे विश्वास तुम कौन सर्वधर्मान परित्य जमामेकम शरणम ब्रज संगे प्रतिश्रुति देते त्वं सर्व पापेभ्यो मुख्य हिस्सा प्रतिश्रुति दे तुम जी विश्वास आसवनी मुझे घर छाड़देवी मु मठ रही मोर कौन हम तुम कौन कल गीतार गीत भगवान को अविश्वास कल शास्त्र में तुम विश्वास आसुनी भगवान कौन कल चिंतन देवांग दी जना पड़ चुपा भगवान कहले ना मुझे क्षम मु तार दायित्व नेबी तुम विश्वास आसुनी सरला तुम कौन गोटे प्रकार नास्तिक हो गल गीता पढ़ुच किंतु विश्वास ना आस्तिक नास्तिक भितर कौन पार्थक्य रहा मत कह नास्तिक विश्वास करू ना तुम आस्तिक बेस रही कि भगवान बात को विश्वास कर पार कृष्ण कही सत्य निश्चित भगवान दायित्व ने सब जगह प्रतिश्रुति भगवान कर भगवान जो जो इंपोर्टां क्या कहते प्रतिश्रुति रखी तेसाम हम समुद्रता मृत संसार सगर मुहार करी भगवान कहे ना नचिरात भवामि नचिरात पार्थ मर्यावेशित चेतसा जे मो चेतना रोचे मुझे उद्धार करी भगवान प्रतिश्रुति तुम तो विश्वास आसुनी मो बुढ़ाई जी ठाकुर डाक भगवान पाइबी कि ना तुम तो विश्वास नहीं भगवान तुम प्रति कहीं विश्वास रखिए तुम यदि मत विश्वास कर मुझे तुम कहीं विश्वास कराया जी मनुष्य धर्म आ भगवान तो गीतार कहीदे भगवान तुम जमी भगवान प्रति विश्वास रहे भगवान सेम फल देवे प्रतिश्रुति शास्त्र प्रतिश्रुति अच्छी ना गुरु वाक्य अच्छी आचार्य वाक्य रही तुमने से वाक्य गुटा विश्वास आसुने तुम्हें उपाय किसी खोज से उपाय जाओ तुम उपाय रास्ता गल तो किसी पाइव भगवान जेहतु सत्य जो वाक्य गुड़ रहा सब सत्य पूर्ण आब्सोल्यूट शास्त्र से शास्त्र हूँ भगवान प्रतिमूर्ति शास्त्र जहाँ कहते अत्यंत संस्कार थे सरल चित्त थे तुम शास्त्र तुम शास्त्र श्रद्धा कर विश्वास वृद्धि शास्त्र श्रवण कले गुरु पाखु श्रवण कले वैष्णव पाखु श्रवण कले आश्वास मैच्योर्ड ना तो तुम हो पार अविश्वास मैंने भगवान जो विश्वास हम नहीं तुम नष्ट भगवान कहीदे देख ମୋତେ ଯେ ବିଶ୍ୱାସ ନ କରି ସେ ନଷ୍ଟ ହବ କେଉଁଠି କହିଲେ ସଂଶୟ ଆତ୍ମା ବିନିଶ୍ଚିତି କହିଥିଲେ କେତେ ଜାଗାରେ ସବୁ କହିଛନ୍ତି ଗୀତାରେ ସେ ନଷ୍ଟ ହେଇଯିବ ପରଜଙ୍କୁ ସିଧା କହିଦେଲେ ଯଦି ଅହଙ୍କାର ଆଶ୍ରିତ ନଜସ୍ଛା ଇତି ମନ୍ୟତେ ତ ମିଥ୍ୟା ବ୍ୟବସାୟ ନିଶ୍ଚିତ ମିଥ୍ୟା ବ୍ୟବସାୟ ଆସ୍ତେ ତୁମେ କହୁଛ ମୁଁ ଯୁଦ୍ଧ କରିବିନି କିନ୍ତୁ ନଷ୍ଟ ହେଇଯିବ ତୁମକୁ ପ୍ରତିଶ୍ରୁତି ରହିବ ଭଗବାନ ଦୁଇଟା କହୁଛନ୍ତି ଗୀତାରେ ଗୀତାକୁ ତୁମେ ଏମିତି ତୁମେ ଗୀତାଟୁ ଖାଲି ପଢିକି ବୁଝିପାରିବନି ଗୀତା ତ ତୁମେ ପ୍ରକଟ ତ ବୁଝିବାରେ ଦେଖ ଭଗବାନ ପ୍ରତିଶ୍ରୁତି କରୁଛନ୍ତି ସେଠି ଭଗବାନ କହୁଛନ୍ତି ମୋତେ ଯେ ବିଶ୍ୱାସ ନକରି ତାର ଅବସ୍ଥା ହବ ଶାସ୍ତ୍ର ନା ଶାସ୍ତ୍ର ଭଗବାନ ସବୁ ଜାଗାରେ ତୁମେ ଦେଖିବ ପ୍ରଭୁଙ୍କର ଯେଉଁ ଯେଉଁଠି ଯେଉଁ ସବୁ ଜିନିଷ ରହିଛି ପତ୍ରମ ପୁଷ୍ପମ ବଲମ ତୟମ ଯୋମ ଭକ୍ତ ଯେଉଁଠି ଇମ୍ପୋର୍ଟାଣ୍ଟ ବର୍ଷ ରହିଛି ସେଠି ଭଗବାନ ଗୋଟେ ପ୍ରତିଶ୍ରୁତି ବାକ୍ୟ ରହିଥିବ ତଦଂ ଭକ୍ତି ପ୍ରଭୁତ ଅସ୍ନାମି ପ୍ରତ ଆତ୍ମାନ ମୁଁ ଭୋଜନ କରେ ତାମାନେ କଣ ଭକ୍ତ ଘଟା ବିଶ୍ୱାସ କରିବାକୁ ପଡିବ ନା ଭଗବାନ ଖାଉଛନ୍ତି ନା ମୁଁ ଏତେ କଷ୍ଟ ରୋଷେଇ କରୁଛି ଭଗବାନ ଖାଉନାହାନ୍ତି ସିଏ ତଳେ ପ୍ରସାଦରେ ପାଇବେ ଦେଖିବାରେ ଏଇଟା ଖଟା ହେଲୁ ନା ଭଗବାନ ଆଜି ବହୁତ ଠିକସେ ଖାଇନଥିଲେ ଭଗବାନ ଖାଉଛନ୍ତି ନା ଆଉ ତୋର ବିଶ୍ୱାସ ନାହିଁ ଭୋଗ ଲଗେଇବା ମାନେ କଣ ଭୋଗ ଲଗେଇବା ମାନେଟା କଣ ଭୋଗ ଲଗେଇବା ମାନେଟା କଣ ଭୋଗ ଲଗେଇବା ମାନେଟା କଣ ଏତିକି ଯେ ଖାଲି ଠାକୁର ତୁଳସୀ ପକେଇ ଘଣ୍ଟି ବଜେଇଦେବା ହେଇଗଲା ଭୋଗ ସେ କର୍ମକାଣ୍ଡର ଆମର କର୍ମକାଣ୍ଡର ବ୍ୟବସ୍ଥା ବୁଦ୍ଧି ନୁହେଁ ସବୁ ଏଇଟା ସବୁ କର୍ମକାଣ୍ଡ ବୁଦ୍ଧି ଢୋଡ଼ା ନଡ଼ିଆ ବାଡ଼ ଦେବେ ତୁଳସୀ ପକେଇ ନା କଣ ଏଇଟା ବେଲପତ୍ର ପକେଇ ଦେଇକି ଫାଳେ ଫାଳେ ନଡ଼ିଆ ରଖିବା ତାଙ୍କର ଭୋଗ ଲଗେଇବା କାମ ଜାଣିଛ ନା ନାହିଁ କଣ କେଉଁ ପୂଜାରେ ନଡ଼ିଆ ରଖନ୍ତି ଫାଳେ କଣ ସରସ୍ୱତୀ ସ୍କୁଲ ଫାଳେ ଫାଳେ ବାଡ଼େ ଫାଳେ ରଖି ନୁଣ ଫାଳେ ବାଡ଼ ଦେବ ଫାଳେ ରଖିଦେବ ଆଉ ସେ ଯୋଉ ସବୁ ଆଣନ୍ତି କଣ କି ଗୋଟେ ଓଷା ହୁଏ ସ୍ତ୍ରୀ ଲୋକମାନେ ସବୁ କରନ୍ତି ମିଶିକି ନା ନା ଭାଲୁକୁଣି ଓଷା ଭାଲୁକୁଣି ଓଷା ତ ସବୁ ସେ ଝିଅ ପୂଜା କରନ୍ତି ସବୁ ସେ ବ୍ରାହ୍ମଣକୁ ଡାକିବେ ବ୍ରାହ୍ମଣ କଣ କରିବ ବାଟ ଓଷା ମଙ୍ଗଳା ଓଷା ସିଏ ତାର ଛେନା ଫେନା ଯାହା ଥିବ ସିଏ ତ ଜାଣି ଶୁଣି ତାର ଅଧିକା ରଖିବ ଭୋଗ ଲଗେଇଟା ତାଙ୍କର କହୁଛି କାମ ଏଇଟା ସିଏ ଆମର କର୍ମକାଣ୍ଡ ନୁହେଁ ଏଇଟା ଏଇ ଭକ୍ତିଟା କର୍ମକାଣ୍ଡ ଚାଲିଲେ ଯେତେବେଳେ ତୁମର ସୁ ଇଚ୍ଛାଟା ରହିଯିବ କର୍ମକାଣ୍ଡ ଭଳିଆ ତୁମ ଫଳ ଦବ ଆଉ ସକାମ ଯେହେତୁ ଭଗବାନ ପ୍ରସାଦ ପାଉଛ ରୋଷେଇ କରୁଛ ସକାମ କର୍ମ ହେଇଗଲା ଆଉ ତୁମେ ଯାହା କାମନା କରିବ ଏଇଟା ପୂର୍ଣ୍ଣ ଖାଲି ହଉଥିବ କିନ୍ତୁ ଭକ୍ତି କିଛି ହବ ଆଉ ରୋଷେଇ କରିବ ଭଲ କରିବ ପନିର କରିବା ପାସ୍ କରିବ କାହା ପାଇଁ ନା ସବୁ ଆଉ ଆଜି ଭଲ ଲାଗୁଛି ଏଇଟା କର ଆଜି କର ଆଜି କର ଖାଅ ଆଉ ଭଗବାନ କଥା କିଛି ହେଲା ଆଉ ଭୋଗ ଲାଗ ଜନ ଭଗବାନ ଭଗବାନ ଖାଉଛନ୍ତି ଭଗବାନ କହିଲ ପ୍ରଶ୍ନ ଅସ୍ନାମୀ ଜଣେ ଯଦି ଭଗବାନଙ୍କୁ ଏତିକି ଚିନ୍ତା ନ କରେ ମୁଁ ରୋଷେଇ କରୁଛି ଭଗବାନ ଖାଉଛନ୍ତି କାହିଁ କରିବ ଜୀବନ ସାରା କରିବାକୁ ଯିବ ମୋର କଣ ଦରକାର ଅଛି ଭଗବାନ ଯଦି ସେବା ଗ୍ରହଣ କରୁନି ଆମେ କାହିଁ ଏତେ ସମୟ ନଷ୍ଟ କରିବା ଜପ ଜପ କରିବା ଜଣେ ତୁମେ ଜପ କରିବି ବସିକି ଏତେ କଣ ସେବା କରି ଏସବୁ ନିର୍ବିଶେଷବାଦ ହେଇଯିବ ନହେଲେ କର୍ମକାଣ୍ଡକୁ ଟାଣି ହେଇଯିବ ସବୁ ଏଇଟା ହେଇଯିବ ଏଇଟା ହଉଛି ନା ବର୍ତ୍ତମାନ ଚିତ୍ତରେ ଆଉ ଆସ୍ତିକ ହେଇକି ଆଉ ସେଗୁଡା ଆଉ କିଛି ଭାବନା ଗୁଡା ଆସିବନି ଜଣେ ରୋଷେଇ କରିକି ସେ କେମିତି ସେ ଗୋଟେ ମା ଗୋଟେ ଯୋଉଠି ଯୋଉ ମା ରୋଷେଇ କରୁଛି ସେ ତା ବାପ ଘରକୁ ଯାଏ ତମେ ତ ସବୁ ତୁମେ ତ କିଛି ତୁମର କୌଣସି ଜ୍ଞାନ ବି ନାହିଁ ସଂସାର ବିଷୟରେ ନା ଭଗବାନ ବିଷୟରେ କଣ ଥିବ ଭଗବାନଙ୍କୁ ଜଣେ ସଂସାର ବିଷୟରେ ତମେ ପାଞ୍ଚ ପଇସାରେ ଜ୍ଞାନ ନାହିଁ ଆମେ ସବୁ ଏମିତି କଲଚର ପଡ଼ିଛୁ ମାଷ୍ଟରଙ୍କ ତ ରହିଛୁ ଘରେ ରହିକି ଆସୁଛୁ ଆମେ ସବୁ ପୁରା ଫୁଲ୍ ଇଣ୍ଟେଲିଜେଣ୍ଟରେ ଆମେ ଦେଖି ସଂସାର ସବୁ ଦେଖିକି ଆସୁଛୁ ସେମାନେ କେତେ ପ୍ରି ମାଚ୍ୟୁର୍ଡ ଆମେ ସବୁ ରହିଛୁ ଆମେ ଦେଖିଛୁ ମା ବାପାଙ୍କ ବାପା ମାଙ୍କ ପାଖରେ ବାବାଙ୍କ ପାଖରେ ସବୁ ଦେଖିକି ଆସୁଛୁ ସେମାନେ କେତେ ସିରିୟସ୍ କେତେ ଅଟକେଇଲି ମାମୁଁ ହରିକା ନାଇଁ ମା ତୁମେ ରହିଯ ରହିଯ ନାଇଁ ନାଇଁ ମୋ ଛୁଆଟା ହଇରାଣ ହେବେ ମୋ ଛୁଆ ହଇରାଣ ଛୁଆ ପିଲା ହଇରାଣ ହେବେ ଏତେ ବଡ ପରିବାର ଗାଈ ଗୋରୁ ଅଛନ୍ତି ସିଏ ହଇରାଣ ହେବେ କେତେ ଉଠିଲେ ବି ନାହିଁ ଯାଇକି ମୋ ମାରିଦେଇକି ପଳେଇ ଆସିବ ବାପ ଘର ସିଏ ଯେଉଁ ବାପ ଘରକୁ ଶିବଜୀ ସତୀ ଯିବାନି ଗଳି କରୁଥିଲେ ଗୋଟେ ଗୋଟେ ଆଟାଚମେଣ୍ଟ ଚାଲି ଆସୁଛି ସେ ବ୍ୟବସ୍ଥା କରିକି ଆସୁଛି ଯଦି ଯିବ ବି ସେ ଦୁଇ ଦିନ କହିଦେଇଯିବ ସେ ଖୋଡ଼ି କାହାକୁ କହିଦେବ ତୁ ଟିକେ ରୋଷେଇ କରିଦେଉଥିବୁ ତ ମୋ ଛୁଆକୁ ଟିକେ ଦେଖୁଥିବୁ ତ ମୋ ସ୍ୱାମୀ ଆଣିକି ଏଟା ଦେଉଥିବୁ ତ ରେସ୍ପନ୍ସିବୁଲ ମୋ ପିଲାଟା ହଇରାଣ ହବ ଆମେ ସେଟା ଚିନ୍ତା କରୁଛେ ମୁଁ ଡେଲି ରୋଷେଇ କରୁଛି ମୁଁ ଖାଇବ ମୁଁ ପଳେଇଗଲେ ଭଗବାନ କଣ କରିବି ସେଟା ଆମ ସେ କିଆର ଅଛନ୍ତି କାହିଁକି ଆମର ବିଶ୍ୱାସ ନାହିଁ ଯେ ଭଗବାନ ମହାପୁରୁ ଯେ ତୁମେ ତ ବିଶ୍ୱାସ କର ନା ଭଗବାନ ତୁମ ହାତରୁ ଖାଉଛନ୍ତି ବୋଲି ଭଗବାନ କାହିଁ ଖାଇବୁ ଯିବେ ଭଗବାନ କାହିଁ ଖାଇବୁ ଯିବେ ଏଟା ବିଶ୍ୱାସର କଥା ଭକ୍ତି ପୂର୍ଣ୍ଣ ବିଶ୍ୱାସର କଥା ପୂର୍ଣ୍ଣ ବିଶ୍ୱାସ ନୁହେଁ ପୂର୍ଣ୍ଣ ବିଶ୍ୱାସର କଥା ତୁମେ ଯେମିତି ଯେଉଁ ଲେବୁଲରେ ଭଗବାନଙ୍କୁ ଦେଖିବ ସାଧୁଗୁରୁଙ୍କୁ ଯେଉଁ ଲେବୁଲରେ ଦେଖିବ ଆଗରୁ କୋଉ ମାଳ ଦେଉଥିଲୁ ପ୍ରଭୁବାଦଙ୍କୁ ପ୍ରସାଦ ମାଳ ଶୁଖିକି ହରିକାଠ ହେଇଯାଇଥିବ ତାକୁ ଆଣିକି ଆମେ ଦେଉଥିଲେ ଆମେ ସେଟା କଣ୍ଟିନ୍ୟୁ କରିଥାନ୍ତେ ଜୀବନ ସାରା କଣ୍ଟିନ୍ୟୁ କରିଥାନ୍ତେ ବର୍ତ୍ତମାନ କଣ ସେତିକି ଆମେ ଗୋଟେ ମାଳ ଦେଇପାରୁନୁ ଫ୍ରେଶ୍ ମେଳା କରିପାରୁନେ କରିପାରୁଛେ ଯଦି ଆମେ ପ୍ରଭୁବାଦ କଣ କରୁନୁ ଆମେ ଯଦି ବିଶ୍ୱାସ ନ କରିବା ନା ତୁମେ ଏତିକି ଯୋଉ କରିଦେଲ ଘଣ୍ଟା ସମୟ ଚାଲିଲା ତୁମ ଭଜନଟା ନଷ୍ଟ ହେଇଗଲା ତାର ସମୟଟା ନଷ୍ଟ ହେଇଯାଉଛି ସବୁ ସବୁ ଜିନିଷ ତୁମେ ସେମିତି ମାପ କରିକି ଯିବ ଦେଖିବ ଗଭୀରତାର ମାପ କହିଲେ ସବୁ ଭକ୍ତି ଯଦି ସବୁ ଜିନିଷଟାକୁ ଲାଇଟଲି ନେଲ ତାର ସବୁ କର୍ମକାଣ୍ଡ ହେଇଯିବ ନହେଲେ ସବୁ ନିର୍ବିଶେଷବାଦକୁ ପଳେଇବ ଠାକୁରଙ୍କ ନାଁରେ ଚଳୁ କରିବା ଉଡ଼ ନାହିଁ କଣ ଭାବିଲେ କୁହନ୍ତୁ ଭଗବାନ ନାଁରେ ହରିବୋଲ ପକେଇ ଚଳୁ କରିଦେଲେ ଏ ଦୁଇ ଯୋଉ କଣ ପୂଜା କରନ୍ତି କି ପୂଜା, ବାଉଁଶ ପକେଇ ଅଟକାନ୍ତିନି ସବୁ, ଗଣେଶ ପୂଜା ବିଶ୍ୱକର୍ମା ପୂଜା ଅଟକେଇବେ, ଅଟକେଇକି ସବୁ ପଇସା ଆଣିବେ, ତାପରେ ଚଳୁ କରିଦେବେ ତ କରିବେ ଆଉ, ଠାକୁର ନାଁରେ କଲେ ଦେଖ ଟୋକା ଗୁଡା ସବୁ ଠାକୁର ନାଁ ରୋଜଗାର କରି ଚଳୁ କରିଦେବେ, ଆଉ ମଠ ମନ୍ଦିର ସେ ହେଇଯିବ ଆଉ, ତୁମର ଭଗବତ ବିଶ୍ୱାସ ନ ରହିବ ସବୁ ମଠ ମନ୍ଦିର ଏଡ଼ା ହେଇଯିବ, ପ୍ରଭୁ ସେଟା କଲେ ଗୋଡାଉନ ହେଇଯିବ ଆଉ, ଗୋଡାଉନ ସେ ୱାର୍ଡ ଏମିତି ଦେଇକି ଯାଇଛନ୍ତି, ମୁଁ ପୁରା ମୋ ମୁଣ୍ଡ ପୁରା କାମ କରୁଛି ସେଦିନ ଶୁଣିଲା, ଆରେ ଏଗୁଡା ସବୁ ସବୁ ମନ୍ଦିର ବଜେଇବା ଦରକାର, ସବୁ ମନ୍ଦିର ପ୍ଲେ କରିବା ଦରକାର ପ୍ରଭୁ ସେ ଲେକ୍ଚରଟାକୁ, ପ୍ରଭୁ କହୁଛନ୍ତି ସେଟା ଖାଲି ଖାଲି ତୁମେ ପଇସା କଲେ ସଙ୍ଗରେ ଖାଇକି ଆମେ ସୁଖରେ ରହିବା, ଏଇ ଚିନ୍ତା କରିବ, ତୁମେ ଭାବିବ ବିଗ୍ରହ ହଉଛନ୍ତି ବହୁତ ବଡ଼, ନନ୍ସେନ୍ସ ଗୁରୁ ପ୍ରବାଦ କହୁଛନ୍ତି, ଏ ନନ୍ସେନ୍ସ ଗୁରୁ ଗୋଟେ ଠାକୁର ବସିଦେଇକି ଚାଲିଗଲେ, ପ୍ରବାଦ କହୁଛନ୍ତି ମୁଁ ଏଠି ଅଛି ବର୍ତ୍ତମାନ ତୁମେ କରୁଛ, ମୁଁ ଯେତେବେଳେ ପଳେଇଯିବି ତୁମେ କହିବ ଏ ନନ୍ସେନ୍ସ ଆମର ନନ୍ସେନ୍ସ ଗୁରୁ ଏତେ ଗୋଟେ ବଟନ ଦେଇ ଦେଇ ଯାଇଛନ୍ତି, ଏ ଠାକୁରଙ୍କୁ ଖାଲି ସେବା କରିବାରେ ମୋ ଜୀବନ ଯାଉଛି, ପ୍ରବାଦ ଏମିତି କହିଛନ୍ତି, ଏଇ ନିର୍ବିଶ୍ୱାସବାଦ ପଳେଇଯିବ କର୍ମ କାଣ୍ଡ ଚାଲିଛ, ବିଶ୍ୱାସ ରଖିଲେ ସବୁ, ବିଶ୍ୱାସଟା ହିଁ ଭକ୍ତି, ବିଶ୍ୱାସ ବେଳେ ଗୁଡିଆ ଲୋକ ଗୁଡାକ ବିଶ୍ୱାସ ମଳେଇ କୃଷ୍ଣ ତର୍କ ବହୁତ ସବୁଥିରେ ବିଶ୍ୱାସ, ସେଟା ଏତେ ସଂସ୍କାର ବର୍ତ୍ତମାନ କମିଗଲାଣି, କଣ ବିଶ୍ୱାସ କିଏ କାହା ଗୁରୁଙ୍କୁ ବିଶ୍ୱାସ କରିପାରୁଛି, ଏଇନା ଶାସ୍ତ୍ରକୁ ବିଶ୍ୱାସ କରିପାରୁଛି, ନା ଭଗବାନଙ୍କୁ କାହାକୁ ବିଶ୍ୱାସ ନାହିଁ, ଖାଲି ଥିଓରି ଗୁଡା ବହୁତ ଜଣା, ବର୍ତ୍ତମାନ କଣ ଥିଓରି କ୍ଲାସ ଜୋର ହଉଛି ପ୍ରାକ୍ଟିକାଲ କିଛି ନା, ଏଇଟା ଖୋଲି କହୁଛି ଆଉ, ଥିଓରି କ୍ଲାସ ଜୋର ସମସ୍ତଙ୍କୁ ଥିଓରି ଜଣା, କାହିଁକି ଥିଓରି ମ୍ୟାଟର ଗୁଡା ସବୁ ବାହାରି ପଡ଼ିଲା, ଏଗୁଡା ସବୁ ଥିଓରି ପାଠ ନା ଆଉ, ଥିଓରି ପାଠଟା ବାହାରି ପଡ଼ିଲା ନା କଣ, ଜଣେ କହିଲା ସବୁ ଶୁଣିଦେଲ, ଥିଓରି ଗୁଡା ଜିନିଷ ବାହାରି ପଡ଼ିଲା, ପ୍ରାକ୍ଟିକାଲ କିଛି ନା, ପ୍ରାକ୍ଟିକାଲ ତୁ ଛାଟ ଖାଇନ ଦେଖିନ, ଗୁରୁକୃଷ୍ଣ ସେବା ସବୁ କେମିତି କରାହେଇଛି ତୁ ଦେଖିନ, ସମର୍ପଣ କିଛି ଦେଖିନ, ତୁମେ କଣ ଥିଓରି ଗୁଡା ଦେଖିଛ, ତମେ ଥିଓରି ଗୁଡା ପଢୁଛ, ଲେକ୍ଚର ବୋର୍ଡ କଲେକ୍ସନ କଲ, କିଏ କଣ କହିଲା, ତୁମେ ଥିଓରି ଗୁଡା ଖାଲି କହୁଛ, ପ୍ରାକ୍ଟିକାଲ କୋଶ୍ଚିନ ତୁମେ, ପ୍ରାକ୍ଟିକାଲ ଲାଇଫ ଏଇଟା ଗୋଟେ ରେସିପୋକେସନ ଲାଇଫ ଭଗବାନଙ୍କ ସହିତ ଗୁରୁଙ୍କ ସହିତ, ଏଇଟା ସମର୍ପଣ ଜୀବନ, ଏଇଟା ବିଶ୍ୱାସପୂର୍ଣ୍ଣ ଜୀବନ, ତ ଯେତେବେଳେ ଶାସ୍ତ୍ରର ବିଶ୍ୱାସଟାକୁ ନ ଧରିପାରିଲ ଫେଲେ, କାରଣ ତୁମର ସମ୍ପୂର୍ଣ୍ଣ ଗୀତା ପଢିବା ଭାଗ ପଢିବା ଗୋଟେ ଜ୍ଞାନମୟ ହେଇଗଲା, ଏଇଟା ଜ୍ଞାନମୟ ହେଇଗଲା, ତୁମେ ଗୋଟେ ନଲେଜ ପାଇଁ ପଢୁଛ, କିଛି ଲୋକଙ୍କୁ କହି ସେୟାର କରିବ, କିଛି ଗୋଟେ ରେସପେକ୍ଟ ପାଇବ, ବାସ୍ ଏତିକି, କିନ୍ତୁ ତୁମର ବିଶ୍ୱାସ ନାହିଁ, ବିଶ୍ୱାସଟା କେତେବେଳେ ହୁଏ, ଯେତେବେଳେ ତାକୁ ଶ୍ରଦ୍ଧା କୁହାଯାଏ, ଶ୍ରଦ୍ଧା ଯୋଉଟା ଶ୍ରଦ୍ଧାଟା ସେଇଟା ଶ୍ରଦ୍ଧା, ଶ୍ରଦ୍ଧାଟା କଣ, ଯେତେବେଳେ ଜଣେ ପଢୁଛି ସେ କହିବା ପାଇଁ ପଢୁନି, ସେ କରିବା ପାଇଁ ପଡୁଛି, ଏଟା ଭଗବାନ କହିଛନ୍ତି ମୋତେ ଏଟା କରିପାରୁନି, ପ୍ରଭୁଙ୍କର ଏଟା ସତ୍ୟ, ଯାହା କହୁଛନ୍ତି ଭାଗବତ ସତ୍ୟ, ତେଣୁ ସେ ପଢିଲା ବେଳେ ବିଶ୍ୱାସ କରିପାରିଲ ନା, ଆଉ କଣ କହିବା ବେଳେ ବିଶ୍ୱାସ କରିଦେବ, ହବନି, ସେଟା ଶ୍ରଦ୍ଧା ହେଲା, ସେଟା ଜ୍ଞାନକୁ ଚାଲିବ, ଯେତେବେଳେ ତୁମେ ଶାସ୍ତ୍ର ସବୁବେଳେ ଖୋଜି ଖୋଜି ଦେଖ, ଯେଉଁଠି ବାକ୍ୟ ରଖିଲେ ଚତୁର୍ଯୁଦ୍ଧାନ୍ତ, ଯେଉଁଠି ବାକ୍ୟ ରଖିଲେ ଗୀତାରେ, ଯେଉଁଠି ବାକ୍ୟ ରଖିଲେ ଯେତେବେଳେ ଯାହା ବାକ୍ୟ ରଖିଲେ, ପରୀକ୍ଷିତ ମହାରାଜ ଏଇ ପଏଣ୍ଟ ଧରିଦେଇଥିଲେ ଜୀବନରେ, ପରୀକ୍ଷିତ ମହାରାଜଙ୍କର ସକ୍ସେସ ହେଲା କଥା ଶ୍ରବଣରେ ସବୁଠୁ ଏଇ ଜିନିଷ, ଯେଉଁଠି ବିଶ୍ୱାସ ବାକ୍ୟ ସବୁ କହୁଥିଲେ କିଏ ସୁଖଦେବ, ଭଗବାନଙ୍କର ଲୀଳା ଚରିତ୍ର ବିଶ୍ୱାସ ବାକ୍ୟ କହୁଥିଲେ, ତାଙ୍କୁ ଜୀବନ ଭଳିଆ ଲାଗିବ, ହଁ ଏଇଟା ହେଇଥିବ, ଏଇଟା ହେଇଥିବ, ଏଇଟା ସତ୍ୟ, ଏଇଟା ସତ୍ୟ, ସେଇ ଫଳଟା ତାଙ୍କୁ ମିଳିଗଲା ଲାଷ୍ଟ, ଜଣେ ଆସ୍ତିକରେ ଭଗବାନଙ୍କର ଜିନିଷ ଗ୍ରହଣ କରିନେବା, ଭକ୍ତିରେ କେଉଁଟା ଅବିଶ୍ୱାସର ଜିନିଷ ନାହିଁ, ଗୋଟେ ତିଳକ ଧାରଣ କରିବା ଛୋଟ କାମ ନୁହେଁ, ଯିଏ ତିଳକ ଧାରଣ କରିଛି ସେ ଶୋକ ମୁଁ ଆଗରୁ ସବୁ ପଢୁଥିଲେ ବହୁତ, ଏବେ ଆଉ କିଛି ଆଉ ପଢିବା ଆବଶ୍ୟକ କି ନାହିଁ, ଯାହା ଭଗବାନଙ୍କୁ ନିର୍ଭର କରିବା କହିବେ ଭଲ, ଏଥିରେ ସ୍ୱାଦ ଅଛି, ବୈଷ୍ଣବ ଆପି ଭକ୍ତି ବର୍ଜିତା ତେ ଅପି ବ୍ରହ୍ମା ଅପି ତେ ପୂଜ୍ୟା କେଉଁ ତ ମାନୁଷା, ସେ ଶ୍ଳୋକ ଅଛି, ଯେ ତିଳକ କରୁଛି ତୁଳସୀ ଧାରଣ ମାତ୍ରେଣ ବୈଷ୍ଣବା ଭକ୍ତି ବର୍ଜିତା, ତିଳକ ଧାରଣ ମାତ୍ରେଣ ବୈଷ୍ଣବା ଭକ୍ତି ବର୍ଜିତା, କିଏ ଗୋଟେ ବୈଷ୍ଣବ ହେଇଛି ମାନେ ଭକ୍ତିରେ କେମିତି ସବୁ ହେଉଛି ବିଶ୍ୱାସପୂର୍ଣ୍ଣ କଥା, ଆମର କଣ ଏତେ ସଂସ୍କାର କମିଗଲା ଆଉ ଏମିତି ବୈଷ୍ଣବ ଆଟିକେଟ ଗୁଡା ସବୁ ବଦଳିଗଲା, ବୈଷ୍ଣବ ଚରିତ୍ର ଗୁଡା, ବୈଷ୍ଣବ ମାନଙ୍କୁ ଆମେ ଗୋଟେ ଜେନେରାଲ କାଟାଗୋରୀ ଆଣିବାକୁ ପଡୁଛି, ବର୍ତ୍ତମାନ ଗୋଟେ ବୈଷ୍ଣବ ଦେଖିଲା ଗୋଟେ ସନ୍ଦେହ, ଗୋଟେ ଭଲ ପେଟ ସାର୍ଟ ପିନ୍ଧି ଲୋକ ସନ୍ଦେହ ଆସୁଛି, କଣ ଡାକୁଛେ ଆମେ ସାର୍, ସାର୍ ଆସନ୍ତୁ, ଗୋଟେ ଭଲ ପେଟ ସାର୍ଟ ପିନ୍ଧି ମନ୍ଦିର ଯାଇଲା, କଣ ଡାକୁଛେ ଏଇ ଗାଁ ଲୋକ ଶାଢୀ ପିନ୍ଧିକି କୁଆଡ଼େ ଆଇଲ, ପଚାରିଥିଲେ କି ନାହିଁ, ଆଉ ଜଣେ ପ୍ୟାଣ୍ଟ ସାର୍ଟ ପିନ୍ଧି ଭଲ ଆସିଲା, କଣ କହୁଛ ବିଶ୍ୱାସ ସାର୍, ସାର୍ କାହା ଖୋଜୁଛନ୍ତି କି, ଦେଖ ଗୋଟେ ଭଲ ପୋଷାକ ପିନ୍ଧିଦେଲାକୁ, କିନ୍ତୁ ଯେଉଁଠି ବୈଷ୍ଣବ ତିଲକ ମାରିକି ଆଇଲେ ତମେ ଦେଖିଲା ବେଳକୁ ଏଇଟା ଠକଡ଼ା ନା, ଏଇଟା କୋଡ଼ିଏ ବଦମାସଟା ନୁହେଁ ତ, ଏଇଟା କେମିତି କୋଡ଼ିଏ ଏଇଟା କିଛି ଅସୁବିଧା କରିବନି ତ, ଆସୁଛି କିନା ସନ୍ଦେହ, କାହାର ଶିଷ୍ୟ ହେଇଥିବି ସାଙ୍ଗେ ସାଙ୍ଗେ, କାହାର ଶିଷ୍ୟ ହେଇଥିବେ କଣ କରିବେ କି, ମାନେ ଏତେ ଆମର ରାଜଧର୍ମଟା ବୈଷ୍ଣବ ଧର୍ମଟା ଆମେ ଏମିତି ଅବସ୍ଥାକୁ ଚାଲିଗଲା ବର୍ତ୍ତମାନ, ମାନେ ଆଚାର୍ଯ୍ୟ ମାନେ ଗୋଟେ କରୁଣା କରିକି ସମସ୍ତେ ଡାକିକି ପୁରେଇଦେଲେ, କାହିଁକି ଗୋଟେ ସ୍ୱୀକୃତି ନକୁ ପଳେଇଲେ, କିନ୍ତୁ ଆଚାର୍ଯ୍ୟଙ୍କର ଅନୁଦାନର ଆମେ ଅପବ୍ୟବହାର କରୁଛେ, ଏଥିରେ କଣ ମହିମା ନାହିଁ, ଶାସ୍ତ୍ର ଯଦି ସବୁର ମହିମା, ଶାସ୍ତ୍ର ତୁଳସୀର ମହିମା, ଶାସ୍ତ୍ରର ମହିମା ତୁଳସୀର ମୋ କତିରେ ସେ ନୋଟ୍ସ ଆଉ ସବୁ କଣ, କହିଲେ କି ମୁଁ ଦେଖିଲି, କହି କହି ଯା ଭଗବାନ କରିବେ କରିବେ, କହିକି ତୁମେ କାହାକୁ ବଦଳେଇ ପାରିବନି, ବରଂ ଓଲଟା ତୁମକୁ ଲୋକ ଖରାପ ଭାବିବେ, କହିଲେ ଲୋକ ଖରାପ ଭାବୁଛନ୍ତି। ତୁଳସୀ ଏଇ ସେବାଟାକୁ କଣ ଖାଲି ସେବା, ଏଇଟା ମୂର୍ଖ ଗୁଡାକରେ ତୁମେ ମୂର୍ଖ, ଜୀବନ ଭରି ତୁମେ ଯାହା କର କିଛି ପାଇବନି, ତୁମେ ଜାଣିନ, ତୁମେ ଶାସ୍ତ୍ର ଶ୍ରଦ୍ଧା କର, ଦେଖ ତୁମେ ଭଗବାନ ପାଖରେ କଣ ରହିଛି, ଭଗବାନ ବୈକୁଣ୍ଠ ଗୋଲକରେ କଣ ରହିଛି, କେବଳ ସେବା ସେଠି ଭଗବାନଙ୍କର, ଏଇଠି ଶିଖିକି ଯାଅ। ଆଉ ଏଇ ସେବାର ହିଁ ପ୍ରତି ତୁମର ବଢିବ, ବିଶ୍ୱାସ ବଢିବ, ସ୍ୱୀକୃତି ଅର୍ଜନ କରିବ, ରାହୁଲ କୋଉଥିରେ କିଛି ପାଇବନି। ମନ ରଖିତ ଯାହା କରୁଛ ସବୁ ସେ ସେବାରେ ମତେ ଆସୁ, ସ୍ୱୀକୃତି ଅର୍ଜନ କରିନିଅ, କିଛି କମେଇ ଦିଅ। ଏ ତୁଳସୀର ଯୋଉ ମହିମା ରହିଛି, ତୁଳସୀ ମହିମାରେ ତୁଳସୀରେ ଯିଏ ଜଳ ଦେଉଛି ତାର ଉଦ୍ଧାର ହେଇଛି ସେ ଲେଖିଛନ୍ତି, ତୁଳସୀ ସେଚନ ଦେଖି ନାହିଁ, ତୁଳସୀରେ ଯୋଉ ଇଏ କରନ୍ତି କଣ ଚୟନ କରିବା, ତୁଳସୀକୁ ରୋପଣ କରିବା, ସବୁ ଯେତେ ତୁଳସୀ ଖାଲି ତୁଳସୀ ମହିମା ଖାଲି ରଚନା ହେଇଛି, ଆମର ବିଶ୍ୱାସ ନାହିଁ କହ, ଆମର ତ ବିଶ୍ୱାସ ଆସୁନି, ତୁଳସୀ ଗଛ ଶୁଖିଗଲାଣି ଆସି ତାର ତାର କରି ଜାଗାରେ କରି ଚାଲ ହବନି, ଏଇଟା ଗୋଟେ ବିଶ୍ୱାସର ଜିନିଷ। ସେ ତୁଳସୀ କହିଲେ ତିଳକ ଧାରଣ ମାତ୍ର ଏଣ ବୈଷ୍ଣବ ଭକ୍ତି ବର୍ଜିତ, ଯିଏ ତିଳକ ଧାରଣ କରୁଛି ତୁଳସୀ କି ତିଳକ ଲେଖିଛନ୍ତି, ତିଳକ ତୁଳସୀ ତୁଳସୀ ଧାରଣ ମାତ୍ର କି ତିଳକ କି ତୁଳସୀ କଣ ଥିବ, ସିଏ କି ଧାରଣ କରୁଛି କିନ୍ତୁ ତାର ଭକ୍ତି ନାହିଁ। ଭୂତେ ବି ବ୍ରହ୍ମା ତାକୁ ପୂଜା କରନ୍ତି, କିଏ ଅପି କିମୁପୁତ ମାନୁଷ, ମଣିଷ କଥା କଣ କହେ, ଯିଏ ତିଳକ କରିଥିଲେ ତାକୁ ଦେଖିଲେ ବ୍ରହ୍ମା ହାତ ଯୋଡ଼ି ଦିଅନ୍ତି, କି ବିଷ୍ଣୁ ଭକ୍ତ। ଆମେ ଗୋଟେ ବୈଷ୍ଣବ ଦେଖିଲା ବେଳକୁ ହେ କଣଟା ଏଇଟା ଟାଟରଟା ବଦମାସଟା ଏଇଟା ଏଇ ଦିଅ ସେଟା, ମାନେ ଏମିତି ସ୍ତରକୁ ଆମେମାନେ ଚାଲିଗଲେ। ସନ୍ଦେହ ଆଗରୁ ସେମିତି ନଥିଲା, ଆଗରୁ କେହି ବୈଷ୍ଣବ ସଂଶୟ କରୁନଥିଲେ, ତାଙ୍କର କାଟେଗୋରି ଯୋଉଟା ସେମାନେ ଏମିତି ଲେବୁଲ ଆସୁଥିଲେ, ଅତ୍ୟନ୍ତ ମାନେ ଯାହାକୁ ଫିଲ୍ଟର ହେଇକି ସମସ୍ତେ ଆସୁଥିଲେ, ଅତ୍ୟନ୍ତ ସଭ୍ୟ ସବୁ ଲୋକ। ବର୍ତ୍ତମାନ ତୁମେ ଖାଲି ସଭ୍ୟ କରୁ କରୁ ତାଙ୍କୁ ଆଣିକି ତାକୁ ଲାଇନ ଆଚାର୍ଯ୍ୟ ମାନେ ଦେଖିଲେ ଏଇଟା ହେଇପାରିବନି, ନା ଆମେ କଣ କୁହାଯାଏ, ଆମେ ଯଦି ଗୋଟେ ରଖିବା ତାଙ୍କୁ କାଟେଗୋରିଜରେ ରଖିବା ତାହେଲେ ଏଠିକି ଆସିପାରିବେନି। ସଭ୍ୟତା ଗୋଟେ ସଭ୍ୟ ହବା ଗୋଟେ ଭକ୍ତିର ଅଙ୍ଗ ନୁହେଁ, ଏମିତି ଏଇଟା ଗୋଟେ କୋଉଠି ଲେଖାଯାଏନି, ଇଏ କଣ ସଭ୍ୟ ଥିଲା କି କଣ ଦାନା ଦଶରଥନାଙ୍କର, ସେ ଦଶରଥନାଙ୍କ ନାରଦଙ୍କୁ ଦେଖିଲେ ପ୍ରଣାମ କଲା ନା ପିଆଜ ଆସିକି ପ୍ରଣାମ କରିଥିଲା, ଏ ସଭ୍ୟ ଥିଲେ କି, କିନ୍ତୁ ଗୋଟେ ଗୋଟେ ଆଟଲିଷ୍ଟ ଗୋଟେ ତାଙ୍କ ଲେବୁଲରେ ଜେନୁଇନ୍, ତୁମେ ଫଲେନ ହୁଅ ଗୋଟେ ଜେନୁଇନ୍ ପର୍ସନ ହୁଅ, ସାଧୁ ହୁଅ ଗୋଟେ ଜେନୁଇନ୍ ପର୍ସନ ହୁଅ, ଗୋଟେ ପଲିଟିସିଆନ ହୁଅ ଗୋଟେ ଜେନୁଇନ୍ ପର୍ସନ ହୁଅ, ଗୋଟେ ସଭ୍ୟମାନ ହୁଅ ଗୋଟେ ଜେନୁଇନ୍ ପର୍ସନ, ସେମାନେ ଫଲେନ ହେଲେ ବି ଜେନୁଇନ୍ ପର୍ସନ ଥିଲେ, ସେମାନେ ଖୋଲି କହିଦେଲେ ଆଜ୍ଞା ମାରୁଛି ଆମର ମାରୁଛି ମୋର ଖାଉଛି ଆପଣ ନେବେ କି ଚମଡ଼ା ଫମଡ଼ା କିଛି ନେବେ କି, ନାରାଧନ ହଉଛି ଏଇଟା ପୁରା କ୍ଲିୟର ହାର୍ଟେଡ୍ ପର୍ସନଟା, ପୁରା ସରଳ ଲୋକଟା, ଏଇ ଲୋକ ଗୁଡାଙ୍କରେ ହିଁ ମଙ୍ଗଳ ହବ, କେଉଁଠି ରେସ୍ପେକ୍ଟ ଦବା ଏମିତି କରିବା ଏମିତି କିଛି କିଛି ନାହିଁ, ସେ କିଛି କରୁନାହାନ୍ତି, ସେମିତି ସେ ଏଟିକେଟ୍ କିଏ ଜାଣିନାହାନ୍ତି, ସେମାନଙ୍କୁ ଟପ୍ ଲେବୁଲକୁ ନେଇ ଚାଲିଗଲେ। ଏମିତି ଗୋଟେ ଭଦ୍ରତା ହବା ଗୋଟେ ଅଙ୍ଗ ନୁହେଁ, ଏମିତି କିଛି ମାନେ ନାହିଁ, କିନ୍ତୁ ସେମାନେ ଯେହେତୁ ଜେନୁଇନ୍ ଥିଲେ ପତ୍ନୀ ଧରି ନଉଥିଲେ, ଆଚାର୍ଯ୍ୟମାନଙ୍କର ଜିନିଷଟାକୁ ଧରି ନଉଥିଲେ, କଳିଯୁଗ ହେଇଗଲାଣି, କଳିଯୁଗ ତ ଆମେ କାହାକୁ ଦୋଷେଇ ଦେଇପାରିବୁ, ଆମର କର୍ମଫଳ ହିଁ ଖରାପ, ପିତାମାତାଙ୍କର ସଂସ୍କାର ବି କିଛି ନାହିଁ, ସେ ଆମିଷ ଭୋଜନ କରି କତି କୁସଂସ୍କାର ଆମକୁ ସବୁ ଜନ୍ମ ଦେଇଛନ୍ତି, ଗୋଟେ ଜୀବ କେତେ ଷ୍ଟ୍ରଗଲିଂ କରୁଛି, ତା ଆସିଥିଲେ ଭକ୍ତିବୋଧକୁ ତା କିଛି ସ୍ୱୀକୃତି ସ୍ୱଳ୍ପ କିଛି ଅଛି, ତାର ଯେତିକି ସ୍ୱୀକୃତି ଅଛି ସେତିକି ଷ୍ଟ୍ରଗଲିଂ କରୁଛି, କଣ କହିବା, କିନ୍ତୁ ଏଇଟା କମେଇବାର ରାସ୍ତା ଏଇଠି, ଏଇଠି କମା, ଏଇଟା ଗୋଟେ ଚାନ୍ସ, ଆଉ ଏଇଟା ହବନି ଯଦି ତୁମେ ମ୍ୟାଚ୍ୟୁର୍ଡ ହେଇଗଲ, 10-20 ବର୍ଷ ଚାଲିଗଲ ନା, ବାଇଗଣ ଜାଣିଛ ନା, ବାଇଗଣ ବାଇଗଣ ଥଣ୍ଡା ପାଣିରେ ପକେଇକି ରୋଷେଇ କରିବ କଣ ହବ, ଏମିତି ହେଇଗଲା ଗରମ ପାଣି ଟକ୍ ଟକ୍ ଫୁଟୁଥିବ ବାଇଗଣ, ରୋଷେଇ ଯୋଉ ଡାଲା ଫାଲା ବାଇଗଣ ପଡ଼େ କଣ ହବ, ପାଣି ଫୁଟୁଥିବ ପକେଇବ, ନହେଲେ ସେ ଗଡି 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 ଗଲା, ସେ ସବ୍ଜି ଖରାପ ଗଡି ସେ ତାକୁ କାଢି ଫୋପାଡ଼ିବ, ଜୀବନର ବଢିବା ସମୟ ଅଛି, ସେଇଟା ତ 5-10-20 ବର୍ଷ ଚାଲିଗଲା ନା, ଭିତରେ ହୃଦୟ ଭିତରେ ଅପରାଧଟା ବସିଛି, ଯଦି ତା ଭିତରେ ତୁମେ ଦୃଢ ବିଶ୍ୱାସ ନ ବଢ଼ିପାରିଲ, ସେବା କରିକି ସ୍ୱୀକୃତି କିଛି ଅର୍ଜନ ନ କରିପାରିଲ, ଗୁରୁକୃଷ୍ଣଙ୍କ ପ୍ରତି ତୁମର ଆକର୍ଷଣ ନ ବଢ଼ିଲ, ଆଉ ପାରିବନି ବାପା, ଆଉ ପାରିବନି, ପୁରୁଣା ହେଇଗଲେ ତୁମେ ଗଲା ଆଉ କିଛି ହେବନି, ନଷ୍ଟ ସମୟ ନଷ୍ଟ କରିବା, ଆମକୁ ସ୍ୱୀକୃତି ଅର୍ଜନ କରିବାର ଅଛି ଭଗବାନ ପ୍ରତି, ଏଇଟା ସବୁ ବିଶ୍ୱାସର ଜିନିଷ, ଭକ୍ତିର ଗୋପୀମାନଙ୍କୁ ଭଗବାନ କହିଦେଲେ ତୁମେ ଯାଅ ଆଗାମୀ ରାତିରେ ତୁମର ସାଙ୍ଗେ ସାଙ୍ଗେ ଚାଲିଲେ, କେତେ ବିଶ୍ୱାସ, ଏ ଭକ୍ତିର ଗୋଟେ ବିଶ୍ୱାସର ଜିନିଷ ନା, ଭଗବାନ ମୋର ଦାୟିତ୍ୱ ନେବେ, ଭଗବାନ ମୋତେ ନିଶ୍ଚିତ ଉଦ୍ଧାର କରିବେ, ମୋର ଗୁରୁପାଦ ପଦ୍ମ ନିଶ୍ଚିତ ମୋତେ, ମୁଁ ଅଯୋଗ୍ୟ, ମୁଁ ଶିଷ୍ୟ ହେବା ପାଇଁ ଯୋଗ୍ୟ ନାହିଁ, ମୋ ଭକ୍ତ ହେବା ପାଇଁ ଯୋଗ୍ୟ ନାହିଁ, କିନ୍ତୁ ମୋର ବିଶ୍ୱାସ ଅଛି, ମୁଁ ଏତେଦିନ ବଞ୍ଚିଛି କେମିତି, ମୋତେ ସେ ଭଗବାନ ହିଁ ବଞ୍ଚିଛି, ପ୍ରଭୁ ହିଁ ବଞ୍ଚିଛି, ସବୁ ଜିନିଷ ତୁଳସୀର ମହିମା ଦେଖିବ, ତିଳକର ମହିମା ଦେଖିବ, ମହାପ୍ରସାଦର ମହିମା ଦେଖିବ, କଣ ମହିମା ନାହିଁ, ସବୁ ମହିମା ଭରିବ, କିନ୍ତୁ ବିଶ୍ୱାସ ଯଦି ନଥିବ କିଛି ହବ, ସେଥିପାଇଁ ସେ ବିଶ୍ୱାସ ପାଇଁ ସେ ଆମେ ଗାଉଛେ, ମହାପ୍ରସାଦ ଗୋବିନ୍ଦ ନାମ ବ୍ରହ୍ମଣୀ ବୈଷ୍ଣବ ସ୍ୱଳ୍ପ ପୁଣ୍ୟ ମତ ଆମ ରାଜନ, ବିଶ୍ୱାସ ବିଶ୍ୱାସ ନହିବ ଯାହା ସେଇ ବିଶ୍ୱାସ ପାଇଁ ଭକ୍ତିର ଠାକୁର ଏମିତି ଆଡପ୍ଟ କରିଦେଇଗଲେ, ସେଇଟାକୁ ତୁମେ ଦେଖ ପ୍ରସାଦ ପାଇଲା ବେଳେ ଆଟଲିଷ୍ଟ କୁହ ଏଇଟା ମହାପ୍ରସାଦ, ନା ଭକ୍ତିରେ ବହୁତ ସରଳ ଜିନିଷ, ମୁଁ କିନ୍ତୁ তত্ত্ব যেটা জিনিস এটা কষ্ট জিনিস নাই, তত্ত্বটা বি কষ্ট নাই, যে তত্ত্ব আমি আলোচনা এই বহুত কিছু কষ্ট নাই, বহুত সরল, তুমি আখে আগে দেখা হচ্ছে এই জিনিস হচ্ছে এই রাস্তাটা, তুমি সে লেভেল কু তুমি যাই পার না, তুমি ডাইজেস্ট করি পার না, মানে তোমার কোন রয়েছে, তোমার কোন একটু বিশ্বাসের অভাব রয়েছে, এটা বিশ্বাসের অভাব রয়েছে, যেটা আগে মানন করিয়া দরকার এই সত্য জিনিস, তারপরে প্রভু প্রার্থনা করে, এটা সব বিশ্বাসের জিনিস, ভক্তির প্রত্যেক জিনিস বিশ্বাস। আর পূর্ব লোকমানঙ্কর এত গুলো ভালো মুখ সব দেখেছি ছোট পিলাবেলে, কোণ সেটা হুয়ে সে ঝিও গুড়া সব ভালকুনি উষা করতে, ভালকুনি উষা না কোণ কোণ বলছে ঝিও, হ্যাঁ ভালকুনি উষা করে সু রাতে দুইটা তিনটার উঠি সব ফুল তোলা মাঠ পিটা পিটি সব তাঙ্কর দুই গুপ হয়ে সব ফুল কর্মকাণ্ড লোকটা মু দেখেছি সে পড়িয়ে সব কোণ ভালকুনি উষা লক্ষ্মী পূজা বই জানিছ না নাই মাইক লগিয়েছি লাস্ট যে লাস্ট উচ্ছা কোণ এটা গোটে যেটা উঠেবে বহুত গরিব দশ দশ টাকা সব কলেকশন হব লাস্ট দিন মাইক লগে মাইক লগে সে ঝিউটা সব পড়ান তপ বই গোটে লা তপ এটা সেটা পড়ান কি তপ বই সব পড়বে এত সুন্দর সে সব গাইবে এত সুন্দর গাঁতি লক্ষ্মী পুরাণ সব যে পুরাণ সব বহু সুন্দর গাঁতি আরে দেখ সে কর্মকাণ্ডী লোকটা সে গোটে সেন্টিমেন্ট কিছু কাম করছেন তার কত বিশ্বাস রয়েছে গোটে গরিব ঘরে ঝিউটা হলে সে তো সেটা করব কার্তিক মাসে মু সব দেখিছি আগত সব চালগাল কার্তিক মাসের কার্তিক মাসের ঝুটি কোণ এটা মুরুজ পড়ব মুরুজ ঝুটি পড়ব গোবরপাণি পড়ব লোক গরিব হলে সব করলে কর্মকাণ্ড লোক বিশ্বাস থাকে বর্তমান দেখ কোণ কলি আসলা এত সংস্কার দুর্বল হয়ে গেল ভক্তিপত আসি ভগবান মেন্টেন করবে আমি এত বিশ্বাস আসুনি মু নকলে মতো কোণ হব মতো কি চলাইব আমি গ্রস্ত হয়েছ আমার পয়সা কোটে আসবে হারি তো মারি তো কাই নৌছ তুমি ভগবান বুদ্ধি দেবে তো আগে ভজনটা কর ঠিক সে ভজন বিশ্বাসটা কর কৃষ্ণ মতো নিশ্চিত রক্ষা করবে কৃষ্ণ দাস এই বিশ্বাস করলে তোমার দুঃখ না রাধা কৃষ্ণ গোটে পদ লিখে দিয়ে গেলে আরে তোমার বিশ্বাস আসিনি মু কৃষ্ণ দাস বলে সে পরাস্ত হয়েছ এটা গোটা সিংহ সিংহ বনর সিংহ গলে বা রাস্তার সিংহ গলে বা গাঁর সিংহ গলে সিংহ কোণ করবে ডরব সিংহটা ও গাঁ ভিতরে ছাড় দেওয়া সিংহ জানিছি কোণ মোটর কি পাওয়ারফুল ঠিক আছে সিংহ কাউ ডরব কোন সে বনরে বি ডরবনি গাঁর বি ডরবনি সহর বি ডরবনি সে সবুজ কি সে সবুজ রাজা ভক্ত সেইভাবে তার এত বিশ্বাস ভগবান পাখে যা জীবন হয়ে গেল প্রভু অনেক না ভগবান অনেক গুরুকৃষ্ণ অনেক কণ্ডরিয়ার আছে কণ্ডরিয়ার আছে এই বিশ্বাসটা হচ্ছে বহু বড় সম্পত্তি এইটা বহু শীঘ্র আমি পড়িবার আছে আদৌ শ্রদ্ধা সে শাস্ত্রীয় শ্রদ্ধা শ্রদ্ধা মানে কোমল শ্রদ্ধার হব না ডিয়া ডি করি তুমি কাউ দেখা দেখি করি কেদিন চালিও তারপরে ছাড়দেব সব বেকার হয়ে যাবে তোমার জীবন শাস্ত্রীয় শ্রদ্ধা সেই তোমাকে স্বতন্ত্র প্রযত্ন করার পড়ে এটা সব শাস্ত্রীয় শ্রদ্ধা হচ্ছে শাস্ত্রীয় শ্রদ্ধা অর্থ তোমার গুরু বাক্যের আচার্য গুরুদেব কুজন গুরু আচার্য বাক্যের পূর্ণ বিশ্বাস আসবে মানে শাস্ত্রীয় শ্রদ্ধা আর গোটে সেটা ডাইরেক্ট রেসিপ্রোকেশন ওড়া কোণ কাজ আদান প্রদান ভাবটা ডাইরেক্ট গুরু কৃষ্ণ মতো পাইব তো বিশ্বাস না কলে পাইব তো বিশ্বাস না কলে পাইব এই গুরুদেব চালি গেলে এবে শহ কেতে পিলা ভেটিলে সে সব ফোন করছে মতো মহারাজ কহিলে গুরু গুরু মহারাজ মতো কহিলে তুমি এ কর তুমি তা কর আমি গুরুদেব শিষ্য যে আমাকে সেটি ফেরত আসুনি যে ফলো করতে সেগুলা কিন্তু আসছে সেগুলো বাংলাদেশের বিলাট আসছে পুরো ফল করছে সে ছ বর্ষর সে গুরুদেব কথা শুনতে তাকে কই দিয়ে ছ বর্ষর সে বর্তমান বিটেক পড়ছে তাকে বর্তমান গুরুদেব আসি কুছ দেখ তুই এটা কর কে কে কুছ তার বিশ্বাস রয়েছে গুরুঙ্ক উপরে আচার্য সকলে অছন্তি সাধুগুরু গোরা তার বিশ্বাস আছে তোর তো বিশ্বাস নাই তোর কিছু পাইপারিবে তোর বিশ্বাস নেই তোর কিছু পাইপারিবে স্ট্রেট তোমার কেতবেলে গোটে ক্যাটাগরিজ করিপারিবেনি এটা হচ্ছে বিশ্বাসের কথা ভাল পাইবা শব্দ যেটি অছি ভাল পাইবা পূর্বে কোণ লাগে ভাবিলে মুখ ভাবিলে ভাল পাওছি মোদি বিশ্বাস না এটা ভাল পাইবা অছি এটা কোণ হ্যাঁ সে ঠিক কথা কহিলে কোণ খালি উপর পানি ছিঞ্চা হচ্ছে আর কোণ এটা উপর পানি ছিঞ্চা কথা তোর চেষ্টার মানে আরে মু ভাবলে ভাল পাওছি আরে ভাল পাইবাটা কেমিতে রহিলা ভাল পাইবাটা এটা কেমিতে হলা মোর বিশ্বাস সে তাহলে ভাল পাইবে তোমার তো গুরু কৃষ্ণ গুরু বৈষ্ণব উপরে কৃষ্ণঙ্ক উপরে শাস্ত্র উপরে বিশ্বাস নাই এটা ভাল পাইবা নাই আরে ডাইরেক্ট যেতে জন সব অনেক যেতে জন যে পিলা ভাল মন্দ সব অনেক যে সব সেবা ভাল মন্দ সব করতে শুনে জানি দেন তাঙ্ক বিশ্বাস আসি হচ্ছে না গুরু বৈষ্ণব গুরুঙ্ উপরে কেতে পিলা মতো ফোন করি সব গুরুদেব বিষয়ে সে কুহ কেমি গুরুদেব আসলে কেমিতে আমার কথাবার্তা কলে কেমিতে কম কলে বট ଆଠ କିଣି ସେମାନେ କରିବେ। ହଁ ଆପଣ ପାଇଗଲେ, ପ୍ରମାଣ ପାଇଗଲେ ଏଇଟା ଏଇଟା ହବ। ପୁଣି ସେ ଲୋକ ପାଇଯାଉଛନ୍ତି, ସେ ଖୋଜି ତୁମେ କୋଉ ଜିନିଷ ଇଜିବିଲି ପାଇବା ପାଇଁ ଚାହୁଁ, ତୁମେ ସବୁ ଜିନିଷକୁ ସୁପରଫିସିଆଲ କରିବା ପାଇଁ ଚାହିଁଲେ ତୁମ ପାଇଁ ଗୁରୁ ଗୁରୁ ଉଷ୍ଣ ବି ସୁପରଫିସିଆଲ ପ୍ଲେ କରି ତୁମର ବିଶ୍ୱାସ ଉପରେ ସବୁ ନିର୍ଭର କରେ। ଜୀବନଟାକୁ ତୁମେ ଖେଳିବାକୁ ଚେଷ୍ଟା କର ନା, ଜୀବନଟାକୁ ନଷ୍ଟ କର ନା, ପୁରା ବହୁତ ରିସ୍କି ନେଇକି, ଏଇଟା ଗୋଟେ ରିସ୍କି ଯାଉ, ଗୋଟେ ଆଇଏଏସ୍ ଅଫିସର ହବା ଓ ଏସବୁ ପ୍ରଥମେ ମୁଣ୍ଡ ଦେଇ ମୁଣ୍ଡରେ ହାତ ଦେଇକି ବସିଲେଣି। ଚାକିରି କ'ଣ ସରକାର କହିଲା ଦିବର୍ଷ ପାଇବେ ଚାକିରି ଦେବନି, ତାର ଯୋଉଟା ପ୍ରିପାରେସନ ହେଇଥିଲା ପୋଷ୍ଟ ବାହାରିବେ, ତାର ଯୋଉଟା ଆଇଏଏସ୍ ଓଏଏସ୍ ସବୁ ଓଏଏସ୍ ଫୋଏସ୍ ଯୋଉ ହେଇଥିଲେ ସେମାନେ କ'ଣ କରିବେ ବର୍ତ୍ତମାନ, ଏତେ ରିସ୍କି ନେଇକି ଜବ୍ କରୁଛନ୍ତି, ସେ ଅଲଗା ଚାକିରି ଛାଡ଼ୁଛନ୍ତି, ସେମାନେ ଯୋଉମାନେ ଓଏଏସ୍ ଫୋଏସ୍ ଦିଅନ୍ତି ସେମାନେ ଚାକିରି ଛାଡ଼ି ଦିଅନ୍ତି, ମୋତେ ପ୍ରିପେୟାର ହବାର ଅଛି ମୋତେ ନବା, ବର୍ତ୍ତମାନ କ'ଣ କରିବେ ସେମାନେ, ରିସ୍କି ନେଉଛନ୍ତି ଜୀବନରେ, ଏଇଟା ଗୋଟେ ରିସ୍କି ଜବ୍। ସେମିତି ଇଜରେ ଚାହିଁବ ହର କିଛି କରିବାର ଖାଇବି ଆରମ୍ଭ ରହିବି ଠିକ ଅଛି, କିନ୍ତୁ ଭକ୍ତି ପାଇବା ପାଇଁ ଚାହୁଁଛ ତୁମକୁ ଯେକୌଣସି ଭାବରେ ଲଗେଇବାକୁ ପଡ଼ିବ ଜୀବନଟା, ମୋତେ କରିବାର କିଛି ଅଛି, ମୋତେ ଯୁଆଡ଼େ ମନେ ଲାଗୁଛି ସେମିତି ସେବା କରି ଗତ ଭଳିଆ ଖଟି କେମିତି ମୁଁ ଗୁରୁ ବୈଷ୍ଣବଙ୍କ ପାଖରେ ତାଙ୍କ ହୃଦୟରେ ଗୋଟେ ସ୍ଥାନ ମୁଁ ପାଇବି। ତୁମେ ତୁମର କେହି ବାଧକ ନୁହନ୍ତି, ତୁମେ ତୁମେ ଚିନ୍ତା କରନି, ତୁମେ ମୋ ଜୀବନରେ ମୁଁ ମୋ ବଡ଼ ସାଧୁ ନାହିଁ, ମୋ ଜୀବନରେ ସବୁ ଜିନିଷ ମୁଁ ଦେଖିକି ଆସିଛି, ସେଥିରେ ମୋତେ କି ଭୁଲ ବୁଝିଲେ ମୁଁ ବାଡ଼େଇ କଥା କୁହେ। ତୁମକୁ ତୁମର ଯଦି ମନ ନିର୍ମଳ ଅଛି ତୁମେ ଗୁରୁ କୃଷ୍ଣ ପାଇଁ କରିବା ପାଇଁ ଯାଉଛ, ତୁ ଯୁଆଡ଼େ ଯାଉ ଲୋକ ତୁମକୁ ମିଳିବେ, କୁଆଡ଼େ ମାୟାପୁର ଯାଇ ଜଙ୍ଗଲ ଭିତରେ ଆମେ ଘର କରିକି ଚାଲି ଆସୁଛୁ, କୁଆଡ଼େ ବୃନ୍ଦାବନ ଯାଇକି ସେଠୁ ପଥର ଆଣିକି ରାଜସ୍ଥାନରୁ ମୁଁ ଯାଇକି ପଥର ଟ୍ରାକ୍ଟର ବସିକି ଧରିକି ଆସିଛି, ଏଇ ଯୋଉ ସମାଧି ମାୟାପୁର ରହିଛି ସେ ଟ୍ରାକ୍ଟର ଧରିକି ଆସୁଛି, ଆମର ନାହିଁ କ'ଣ ସେ ଟ୍ରାକ୍ଟର କାଗଜ ନାହିଁ, ଗୁରୁଙ୍କ କାମ କର କେମିତି ମୋର ଗାଡ଼ି ମୁଁ ନା ଗାଡ଼ି ଲୋଡ଼ ଆଜି କରିବି, ମୁଁ ଯିବି ଭାରି ମୋତେ କରିବାର ମୁଁ ପାଞ୍ଚ ଦିନ ଖାଇବାକୁ ଆଣ ଆମେ ଖାଇପାରିବନି, ଗୋଟେ ଛୁଆଟେ ମୋତେ ଦେଖା ହେଲା ମୁଁ ଯାଇଛି ପଥର ଖଣିକି ପଥର ଖଣି ଡାଇରେକ୍ଟ ଉଠିକି ଆଣିବି ପଇସା କମ୍ ପଡ଼ିବ ବୋଲି, ଏଇ ଯୋଉ ବଡ ବଡ ଯୋଉ ହେଟା ଦେଖିନ ଏଇଟା ଯୋଉ କି ଷ୍ଟୋନ୍ ହେଟା କୁହନ୍ତି ସ୍ୟାଣ୍ଡ ଷ୍ଟୋନ୍, ନା ନା ସ୍ୟାଣ୍ଡ ଷ୍ଟୋନ୍ ସେଟା ସ୍ୟାଣ୍ଡ ଷ୍ଟୋନ୍ କୁହାଯାଏ, ସେଟା କୋଉ ଜାଗାଟା ବଡ଼ା କଣ ମନେ ରହୁଛି 25-20 ବର୍ଷ 22 ବର୍ଷ ହେଲାଣି, ବୃନ୍ଦାବନ ମୋତେ କହିଦେଲେ ସେ ଆଡ୍ରେସ୍ ନେଇକି ସେ ମିସ୍ତ୍ରୀ ଦେଲା ଏଠିକି ଯାଅ ଏଠି ପଥର ଆଣିଲେ କମ୍ ପଇସା ପଡିବ ଏଠୁ କିଣନି ମଥୁରାରୁ, ମୁଁ ସେ ଗାଡ଼ିରେ ଡଙ୍ଗା ଗାଡ଼ି ଯୋଉ ତାଙ୍କର ସବୁ ଢବା ଢାବଲ ଗାଡ଼ି ଯୋଉ ବସ୍ ସେଥିରେ ଗଲି, ଆଉ ହେତ ଚୁଡ଼ା ଫୁଡ଼ା ଦେଲେ ନେଇଥାଏ, ମୁଁ କହିଲି ମୁଁ ଯାଉଛି ସନ୍ଧ୍ୟାବେଳକୁ ପଥର ଧରି ପଳାଇ ଆସିବି ଖଣି ଅଛି ଆଉ କ'ଣ, ସେ ହେଠି ଯାଇ ପହଞ୍ଚିଲା ବେଳକୁ ସେ ମୋତେ କହିଲେ କ'ଣ ଖଣି ଏଇଟା ଖଣି ଜାଗା, ତୁମେ କ'ଣ 2-4 ପିସ୍ ନେବ, ତୁମେ ଟ୍ରାକ୍ଟର ମାଲ ନେବ ଖଣି କ'ଣ ଆଇଲଣି, ଏଠି ଆମର ସବୁ ପୁରା ଟନ୍ ଟନ୍ ଯାଉଛି ବଡ ଗାଡ଼ିରେ ଯାଉଛି, ନା ମୁଁ ଏତେ ବାଟ ପଳେଇ ଆଇଲି କ'ଣ କରି ଖାଇବି କ'ଣ କାଞ୍ଚ ଖଣ୍ଡ ନେଇକି ଯାଇଛି, ଆଉ ସେଠି ବସିଛି ବସିକି ଗୋଟେ ପାଣି ଟିକେ ପିଇଲି, ଗୋଟେ କୂଅ ଅଛି ବରଗଛଟା ଅଛି ପୁରା ଖାଲି ପଥର କଳା ହେଇଛି, ମାନେ ପାଣି ତୁମେ ପୋଖରୀ ଭଳିଆ ସବୁ ପାଣି ପଡ଼ିଯିବ ମାନେ ମରିଯିବ, ଏତେ ପଥର ସବୁ ସାଣ୍ଡ ଷ୍ଟୋନ୍ ଏରିଆ ସେଟା ପୁରା, ମୁଁ ଏଠି ବସିକି ଚିନ୍ତା କରୁଛି ଆସିଛି ମୁଁ ତ ଯିବି ମୋର କରିବି ମାନେ କରିବି ମରିବି କରିବି ମୋ ଲାଇଫ ସେୟା ମୁଁ ଫେରିବିନି ମୁଁ ନେଇକି ଯିବି। ସେ କ'ଣ ତା ନା ମହେନ୍ଦ୍ର ନା କ'ଣ ଥିଲା ତା ନା ସେ ହେଡ଼ମିସ୍ତ୍ରୀ ମୋତେ କହିଲା ସେଇଠି ଭଲ ମିଳିବ 1 ନମ୍ବର ମାଲ ମିଳିବ ଆଉ ପଇସା କମ୍ ମିଳିବ, ମୋର ତ ପଇସା କମ୍ ଦରକାର ମୁଁ ଠାକୁର ପଇସା ବଞ୍ଚିବାର ଅଛି ବୋଲି ଆଉ ଗଲି ରହିଲି ରହିଲି, ସେଠୁ ଛୁଆଟେ ସାଇକେଲ ମାନେ ହେରିକି ଆସୁଛି, ଭଗବାନ ବି ସାହାଯ୍ୟ କରୁଛନ୍ତି ଗୁରୁକୁ ବି ସାହାଯ୍ୟ କରୁଛନ୍ତି, ତୁମ ଜୀବନ ତୁମ ଭାବନେ କୋଉ ଜିନିଷଟା ଇଜିରେ ହେଇଯାଇଛି ବୋଲି, କୌଣସି ଜିନିଷ ପଇସାରେ ହୁଏ ନା, ଏଇଠି ଯୋଉ ଆମେ ବସିଟା ପଇସାରେ ହେଇନି, ହେ ପଚାରେ ତମକୁ କେତିକି ବୁଲା ହେଇଛି ଗାଡ଼ିରେ ପଇସା ତୁମେ କିଛି ପଇସା ଫପାଡ଼ି ଦେଲେ 1 କୋଟି 1 କୋଟି ଟଙ୍କା ପାଇଦେଲେ ତୁମେ ଭଗବାନ ପାଇପାରିବନି କି ତୁମେ ପାଇପାରିବନି, ସବୁ ଭଗବାନ ତାଙ୍କ ଉପରେ ବିଶ୍ୱାସ କରିବାକୁ ପଡ଼ିବ, ବିଶ୍ୱାସ ନକଲେ କୋଉ କାମ ହେଇପାରିବନି। ଆଉ ସେଠି ମୁଁ ବସିଛି ବରଗ ସମୟରେ ଏବେ ଆଜି ମନେ ପଡ଼ିଲା ମୁଁ କେବେ ବି ଏ କଥା କହିବି, ସେ ଛୁଆଟି କଥା ମୁଁ ମନରେ ପଡ଼ିଯାଉଛି, 2-4 ଦିନ ଥର ଫୋନ୍ କଲା, ତାପରେ ମୁଁ ସବୁବେଳେ ମୋର କାମ ହେଲା ଫୋନ୍ ବନ୍ଦ କରିଦେବି ଫୋପାଡ଼ିଦେବି, ତାପରେ ସେ ଗଲା ସେତେବେଳେ ସେ ନଳିନ ମାତାଜୀ ମୋତେ ଗୋଟେ ଫୋନ୍ ଦେଇଥାଏ, ସେତେବେଳେ ପ୍ରଥମ କୋଉଟା ବାହାରିଥାଏ BSNL ନା ରିଲାଏନ୍ସ, ସେତେବେଳେ ଆସିବ ପଇସା କଟିବ ଯିବ ପଇସା କଟିବ, ସେତେବେଳେ ଫାର୍ଷ୍ଟ ମୋତେ ମୋବାଇଲ ଦେଲା, କାହିଁକି ସେ ପଇସା ଦେଇଥିଲା ସେ ବୁଝୁଥିଲା କ'ଣ ସମାଧି କାମ ହେଉଛି, ମୁଁ ବୃନ୍ଦାବନ ରହିଲି ରାତିରେ ପକଡ଼ି ବାନ୍ଧିକି ପୁରା ରାତିରେ ଶୁଖା ମାନେ କାମ ହବ, ରାତି ମାନେ ପୁରା କାମ ହବ, ଦିନରେ କାମ ହୋଇପାରିବନି ଖରାପ ବହୁତ ରାତିରେ କାମ ହବ, ଗଲି ସେଠୁ ମୁଁ କହିଲା ମୁଁ ଫେରିବି ତ ନାହିଁ ଆସିଛି ଏତେ ବାଟ, ଆଉ ବସ୍ ବି ନାହିଁ ତା ବସ୍ ଗୋଟେ 2-4ଟା ବସ୍ ପଳେଇଲାଣି କ'ଣ କରିବି ଖାଇବାକୁ କିଛି ନାହିଁ କିଛି ଖାଇବାକୁ ନାହିଁ, ମୁଁ ଏବେ ଯାଉଛି ସେତେବେଳେ ଗାଡ଼ିରେ ଲୋଡ଼ କରି ପଳେଇ ଆସି କମ୍ପାନୀ ମୋର ଗୋଟେ ବୋକା ହେତେବେଳେ କମ୍ପାନୀ ମାନେ ଟିକେ ବହୁତ ଦୂର ଗାଡ଼ିରେ ଲୋଡ଼ କରି ପଇସା ଧରିକି ପଳେଇଛି ପଇସା ଆଣିବ ଗୋଟେ ରଖିଛି ସେ ଏରିଆକୁ ମୋତେ କହିଲୁ, ସେ କହିଲା ଏଇଟା ଡକା ଦେଇଟା ତୁମେ ଏଠି କେମିତି ରହିବ ଆବାଜି ଲୋକ ମାନେ ରହିବି ରାତିରେ କୋଉଠି କୁହ, ବସିବ ଗଛ ମୂଳରେ ବସିବ ଦେଖା କ'ଣ ଗୋଟେ ଇଚ୍ଛା ଜଣରେ ଶୋଇଯିବି ଆଉ ଖାଲି ମୋର ଡର ପଇସାଟା ହେଲେ ମୋର କାନ୍ଧ ବେଗ ଥାଏ ଗୋଟେ କାନ୍ଧଟା ଏଇ ଯୋଉ ବୁକ୍ ବେଗ ନିଅନ୍ତି ସେ ସେଥିରେ ସବୁ ଗାମୁଛା ପଶିଛି ପାଣି ବୋଟଲ ଗୋଟେ ପଇସାଟା ରଖିଛି, ଶୁଣେ ପୋଖରୀ ତ ଅଛି ଗାଧୋଇ ପଡ଼ିବି ଏଠି ତ ଝାଡ଼ ଜାଣିଲି ବଡ଼ ବଡ଼ ପୋଖରୀ ସବୁ ଖଣି ହେଇଛି ଦେଖିବା ଆଉ କ'ଣ କରି ଚଳିବା, ଆଉ ସେ ପିଲାଟା ବସିଛି ସେ ପିଲାଟା ଦେଖା ହେଲା ଛୋଟ ପିଲାଟା ଦେଖା ହେଲା ସାଇକେଲ ମାରିକି ଆସିଲା ଅଟକି ହେଲା, ବାବା କାହାଁ ସେ ଆପଣ ବୃନ୍ଦାବନ ସାହେ ଆ ବୃନ୍ଦାବନ ସାହେ କାହା କିଏ ହଉ ଜଗନ୍ନାଥ ପୁରୀ ସେଠି ବସିକି କଥା ହେଲା ଦେଖିବା କରେନି ମୁଁ ଏମିତି ମୋର ଆଉ କିଛି ନାହିଁ ମୁଁ ରାତିରେ ଯାଇପାରିବିନି ରହିବି ନା ଆମ ଘରେ ରହିବ, ମୁଁ କହିଲି ଯାଅ ତୁମ ପିତାଜୀକୁ ପୁଛ पिताजी को पूछो, नहीं ना आ जाओ, मेरा मम्मी बहुत अच्छा लोग है, मेरा पिताजी बहुत अच्छा लोग, आ जाओ आ जाओ। ନା ଛୁଆଟା କଣ ଡାକୁଛି ତା କୁଆଡେ ଯିବି କଣ କରିବି, ହଁ ପଇସା ଅଛି ମୁଁ ନେଇ 20-30 ହଜାର ଅଛି ମୁଁ ନେଇ ପଳେଇବି, ସେତେବେଳେ 20-30 ହଜାର ଟଙ୍କା ମାନେ ବହୁତ କିଛି କଥା, ଷ୍ଟୋନ୍ ଗୁଡା ଆଣିବି ମୁଁ ପଇସା ନେଇ ପଳେଇବି ମାନେ କହିଲେନି ଏଟା ଭଲ ଏରିଆ ନୁହେଁ, ମତେ ସେ ଗୋଟେ ଲୋକ ଲେବରଟା ଆଇଲା କହିଲା ଇଏ ଆଚ୍ଛା ଏରିଆ ନୁହେଁ କ୍ୟୁ ପଠେଇ ବାବା ଯିବ ଚଲେ ଯାଅ ବଟ ଘରେ ପୁଇଲେ କୁଆଡେ ଆସି ମରିବେ ମୋ ପଇସା ଗୁଡା ଚାଲିବ, ସେ ଛୁଆଟା ଡାକିନେଲା ମୁଁ ଡରିଡାଲି ମୁଁ ଖାଲି ପଇସାଟା ଜଗୁଥାଏ, ମୁଁ ମୋ ଘରେ ମୁଁ ଟିକେ ବାଥରୁମ୍ ଯିବି, ବାଥରୁମ୍ ଗଲେ ପଇସା ଧରିଗଲି ପଣ୍ଡର କାଲି ଛୁଆନି ସବୁବେଳେ ପଇସା ଧରିଲି, ମୁଁ ବିଶ୍ୱାସ ନାହିଁ ନୂଆ ଜାଗାଟା ଖଟିଆ ଗୋଟେ ପକେଇଦେଲେ ତାଙ୍କ ସହ ଖଟିଆ ଗରମ ମାନେ ପୁରା ହେଭି ଗରମ ପୁରା ଚାରିକର ଘର ମଝିଟା ଫାଙ୍କା ଯେଉଁ ବାର ଆଗରୁ ଯେମିତି ଘର ନାହିଁ ଚାରିକର ଘର ମଝିରେ ଫାଙ୍କା ଖଟିଆ ଗୋଟେ ପକେଇଦେଲେ ମୁଁ ଆଉ ଶୋଇ କଣ ମୁଣ୍ଡ ତଳେ ସେଇ ଟଙ୍କା ଦେଇ ଶୋଇଛି ଦେଇ ଶୋଇଲେ ମୁଁ କହିଲି ମୁଁ ପିଆଜ ରସୁଣ ଇଏ କିଛି ଖାଏନି, କହିଲେ ତୁମେ ବନେଇ ଖାଅ ରୁଟି ସାର୍, ମୁଁ ବନେଇବି କଣ ତାଙ୍କର ସବୁ ରୁଟି ତ ଖାଲି ରୁଟି ଆଉ ସେ ଆଳୁ ଗୁଡ଼ାକ ଦେଲେ, ମୁଁ ଆଳୁ ଭର୍ତ୍ତା କରିଦେଲି ରୁଟି କରିଦେଲି ଅଲଗା ବାସନ କଲେ ଆମର ପିଆଜ ରସୁଣ ବାସନ ନାହିଁ ଅଲଗା ବାସନ ଅଛି ଆଉ କଲି କରିକି ଖାଇଲି, ଯାହା ଗୋଟେ ବେଳେ ତ ଖାଇବାକୁ ମିଳିବ ଦେଖିବା ତାପରେ କଣ ହଉଛି ଆଉ ଶୋଇଲି ପଇସା ମୁଣ୍ଡ ତଳେ ଦେଇ ଶୋଇଲି, ଯୁଆଡେ ଗଲେ ବାଥରୁମ୍ ପଇସା ଧରି ବୁଲିଲି 20-30 ହଜାର ଟଙ୍କା କୁଆଡେ କୁଆଡେ ପଳେଇଯିବ, ତାପରେ ସକାଳେ ଉଠିଲି ତା ବାପାକୁ କହିଲି ମୁଁ ଏମିତି ମୁଁ ଆସିଛି ଆଉ କଣ କରିବି ମୁଁ ତ ଷ୍ଟୋନ୍ କହିଲା ମହାରାଜ, ସେ ମହାରାଜ କୁହନ୍ତି ସେତେବେଳେ ମହାରାଜ ଆପକୁ ପତା ନାହିଁ ଇଏ ବଡ ବଡ କଣ୍ଟ୍ରାକ୍ଟ ଲୋକ କାମ ହେଁ ତୋ ଆପକୁ କୋଇ ଦେଗା କା ଏକ ଟ୍ରାକ୍ଟର ମାଲ କୋନ ଦେଗେ ଇଏ ସବୁ କରୋଡପତି ହଉ ଇଧର ଉଧର ବେସ୍ତେ, ମୁଁ କହିଲି ନାଇଁ ମୁଁ ତ ନବାକୁ ପଡ଼ିବ ମୁଁ ଆସିଛି ଏତେବେଳେ ଯିବି କେମିତି, ହଉ ତୁମେ ଗୋଟେ କାମ କର ମୋର ଗୋଟେ ଚିହ୍ନା ଲୋକ ଅଛି ଆସନ୍ତୁ ତା ସାଙ୍ଗ କଥା ଆଶା କରେ ଆସି ନେଇଗଲେ ସେ ଲୋକଟା ନେଇକି ତାକୁ କହିଲା ଦେଖ ବାବା ଲୋକ ଆସିଛି ଆଉ ମୁଁ ସେଠି ବାବା ମୁଁ ମୋ ମୁଣ୍ଡ ଫୁଣ ଶୁଖିକି ମୋ ମୁଣ୍ଡ କାମ କରୁନି, ତା ପଇସାକୁ ଧରି ଫେରିବି ଜିନିଷ ନେଇକି ଯିବିନି ମୋ ମୁଣ୍ଡ କାମ କରୁନି କଣ କରିବି, ଆଉ ସେଠି ମୁଁ କହିଲି ଦେଖ କହିଲେ ଦେଖ ଆମର ଏତିକି ଦଉନୁ ଯେମିତି ହୋଲସେଲ୍ ତୁମେ ଭଲ ଚୋକଡ଼ବାଲା କଣ କହିଲା ଆମେ 15 ଟଙ୍କାରୁ କମ୍ ଦବୁନୁ ସେଟା ଦେବେନି, ଆମର ବଡ ବଡ କ୍ରେନ୍ ଅଛି ଛୋଟ ମାଲୁ କିଏ ଉଠେଇବ, ଆଉ ତା ବଡ ବଡ ସବୁ କ୍ରେନ୍ ଲାଗିଛି ବଡ ବଡ ପଥର ସବୁ ଯାଉଛି ଟ୍ରକ୍ ଅଛି ବଡ ବଡ ଦେଖୁନା ଯାଉଛି ସ୍ୟାଣ୍ଡଷ୍ଟୋନ୍ ସବୁ ବଡ ବଡ 10 ଚକିଆ ଲାଗିଛି ଗାଡି 12 ଚକିଆ ଗାଡି, ଆଉ ତାକୁ ସେ ଯିବି କୁହା କୁହି କଲା ମୁଁ ତା ଗୋଡ଼ ହାତ ତାକୁ ଧରିଲି ଭାଇ ଦିଅ ଦେଇଦିଅ ମୁଁ ଆଉ ଜାଣିନଥିଲି ପଳେଇ ଆସିଛି ଭୁଲ ଆଉ କଣ ଯିବି, ଯେ ତାକୁ କୁହା କୁହି କରିକି ସେ ଟ୍ରାକ୍ଟର ଗୋଟେ ଖୋଜିବା ଟ୍ରାକ୍ଟର ଗୋଟେ ମିଳିବ ସେ ମୁଁ ଜାଣିନି ସେ ଟ୍ରାକ୍ଟର ଭଳିଆ ଚାଲିଲା, ସେ ତାର ପଇସା ଲୋକରେ ମୁଁ ତାକୁ ଯେତେ ପଇସା ମୁଁ ବରଂ ଯାହା କରୁ ତାକୁ ସେ ଲୋକ ସେ ଯାହା ଘର ରହୁଥିଲେ ସେ କଥାବାର୍ତ୍ତା କରିଦେଲା କହିଲା ଏତିକି ପଇସା ବୃନ୍ଦାବନ ତୁ ତ ଠକିବୁନି ବାବାଙ୍କୁ, ଫେରିବି କହୁଛି ନା ବସିବୁ କହୁଛି ନା ଟ୍ରାକ୍ଟର ଆଗରେ ସେ ଟ୍ରାକ୍ଟର ସାଇଡ଼ରେ ଯେଉଁ ସିଟ୍ ସେଇଠି ବସିବୁ, ସେ ଲୋଡ଼ କରିଦେଲା ପଥରକୁ, ମୁଁ ଜାଣିଲି ଯେ ତାର କାଗଜର ଗାଡ଼ିର କାଗଜ ନାହିଁ ବୋଲି, ଗାଡ଼ିର ସବୁ କାଗଜ ଥାଏ ନା କଣ ପରମିଟ କାଗଜ ତାର ସେ ଲୋକାଲ ଏରିଆରେ, ସେ ତାର ପଇସା ଲୋକରେ ହଁ ମାରିଦେଲା ନେଇ ଚାଲିଲା ମତେ ପଥର ଲୋଡ଼ ହେଇଛି, ଆଉ ସିଏ ଏତେ ପଥର ଲୋଡ଼ କରିକି ଆଣୁଛି ସେମାନେ ଏତେ ଏକ୍ସପର୍ଟ କି ସ୍ୱରାଜ ସ୍ୱରାଜ ଟ୍ରାକ୍ଟର ନା ସ୍ୱରାଜ ନା କଣ ସେଟା ଟ୍ରାକ୍ଟରଟା କଣ ନା ଆରଟା ଭାରି ନା ନା ସେତେବେଳେ ସେଟା ନଥିଲା, ସେ ଟ୍ରାକ୍ଟରଟା ମୋର ମନେ ଅଛି, ସିଏ କଣ କରିବ ଯେତେବେଳେ ହମ୍ପସ ପଡିବ ସେ ଆଠ ଚକଟା ପୁରା ଉଠି ପଡିବ, ମୁଁ ମୋର ହାଉଳି ବଜିବ ମଣିଷ ଆକାଶ ଉଠିଯିବ ଢମ୍ କି ପାଟି ହବ ହେ ପଛରେ ପୁରା ଲୋଡ଼ କରିଛି, ସିଏ ମୋତେ କହିଲେ ଡରିବନି କିଛି ହବନି, ନା ବଡ ସାହସୀ ଲୋକ ସିଏ ମୁଣ୍ଡରେ ଇଏ ବାନ୍ଧିଛନ୍ତି ଇଏ ଲୋକ ନା ଗୋଟା କଣ ରାସ୍ତାର ଲୋକ ଗୁଡା, ଆଉ ପାର ହେଇକି ମୁଁ ରାସ୍ତାନ ବର୍ଡର ପାର ହେଇକି ଯେତେବେଳେ ଆସିଗଲି ମଥୁରା ବର୍ଡରକୁ ଧୋଇଲା ମତେ ଆଉ ସେଠି ବାଉଁଶ ପକା ଯୋଉ ଗେଟ୍ ଥାଏ ବର୍ଡର ଗେଟ୍ ବର୍ଡର ଗେଟ୍ ସେଠୁ ପକେଇଦେଲା ଗେଟ୍ ପକେଇଦେଲା ପଥର ପଥର ଲାଗିବ ନା ହଁ ବିଲ୍ ଦ ବିଲ୍ ସିଏ ବିଲ୍ ମୋତେ ଦେଇନି, ମୁଁ ଏଟା ପକା ମୁଁ କଣ ବିଲ୍ ଆଣିବି ସେ ତାର ଭଙ୍ଗା ଛୋଟ ଛୋଟ ମାଲ ଦେଇଦେଲା ସିଏ ବିଲ୍ ଦେଲାନି, ମୁଁ ଆଉ କିଛି ବୁଝିପାରିଲିନି, ଗାଡ଼ିବାଲା କହିଲା ତୁମର ଦେଖ ଗାଡି ପେପର ଗାଡି ପେପର ନାହିଁ କି ବିଲ୍ ନାହିଁ, ମୋର ମୋର ଧରି 10-20 ହଜାର ଟଙ୍କା ମାଲ ଧରି ପଳେଇ ଆସିଛି ଆଉ କଣ ନହେଲେ ଗାଡି ସାଇଡ୍ କର, ଭଲ ସୁଦ୍ଧା କି ଅବସ୍ଥାରେ ମୁଁ ପଡିଲି ଜୀବନ ଯେ ଯୋଉ କାମ ହେଇଛି କାନ୍ତି କାନ୍ତି ମଣିଷ ମରିଛି ଲୋକ କଣ ବିଭାଜ ହେଇଗଲା, ପଇସାରେ ସବୁ କାମ ହୁଏ ନା ବାବା ବିଶ୍ୱାସରେ ସବୁ କାମ ହୁଏ, ଗୁରୁ ଭାବେ ମୋର କରିବାର ଅଛି ମୁଁ କରିବି, ତୁ ବିଶ୍ୱାସ କଲେ ତୁମକୁ ସେମିତି ଲୋକ ମିଳିବ କିନ୍ତୁ ପରିଶ୍ରମ ବହୁତ, ତୁମେ କୋଉ ଜିନିଷ ଆରାମ ବୋଲି ଭାବନି, ଆମର ଆଜି କୃଷ୍ଣକୁ ନ ପାଇଲେ ବି ଆମର ଗୁରୁଚରଣରେ ମତେ ଯିବନି, ଆମେ ଏଇ ଏଇଭଳି ଜୀବନ କଟେଇଲେ ଆମକୁ ସନ୍ତୋଷ ରହିବ, ହଁ ଯାହା ହେଲେ ଗୁରୁଙ୍କ ପାଇଁ ଯାହା ଜୀବନଟା ଦେଇଛୁ ସେ ଆମର ସର୍ବସ୍ୱ, ଭକ୍ତି ହଉ ନ ହଉ ଆଉ କଣ କରିପାରିବା ଆମ ଆମ ତରଫରୁ ଯଦି ଟ୍ରାଏ କରିବା ଆମେ କରିପାରିବା ଏମିତି ନା ଭକ୍ତିଟା ହେଇପାରିବିନି, ତୁ ବହୁତ ପରିଶ୍ରମ ଜୀବନରେ ଏ ଯୋଉ ବିଲ୍ଡିଂ ହେଇଛି ଯାହା ହେଇଛି ସେ ମଦନା ମଦନ ପ୍ରଭୁ ଆମ ଯୋଉ ଭୁବନେଶ୍ୱର ସେ ଏକ ନମ୍ବର କୁଣ୍ଡା ତା ମୁଣ୍ଡକୁ ଯାହା ପୋଷିବ ସେ ପୋଷିବ, ସାତପତି ମୁଁ 3 ଜଣ ଯାଇଥିଲୁ ଜମି ରେଜିଷ୍ଟ୍ରି କରିନି ମାୟପୁର ଯୋଉ ଘର ହେଇଛି ସେଦିନ ଯିବୁ ସେଦିନ ଫେରିବୁ, କେତେ 3-4-5 ଲକ୍ଷ ଟଙ୍କା ସେ ତାର ପୁରେଇ ପାରିକି ନେଇକି ଗଲୁ ଜମି ରେଜିଷ୍ଟର କଲୁ ଫେରିଲା ବେଳକୁ ଗାଡି ହେଉ ନାହିଁ, ଲାଟିନ କରରେ ଠିଆ ହେଇକି କୋଉଠୁ ଯାଜପୁର ଇଏ ସରି ଖଡ଼ଗପୁରରୁ ଲାଟିନ କରର ଗୋଡ଼ ପୁରା ଉଠିଯାଉଛି ଲୋକ ଠେଲି ଦେଉଛନ୍ତି ସେଇଠୁ ଠିଆ ହେଇକି ଯାଜପୁର ରୋଡ଼ ପାଖ ଲୋକ ତଳେ ଶୋଇଛନ୍ତି, ଛାଡ଼ି ତୁମେ ଚାପି ଚୁପିକି ସେ ଠିଆ ହେଇ ଆସିବ, କାମଗୁଡାକ ମାଗଣା ହେଇଯାଇ ଯେମିତି କୌଣସି କାମ ଜୀବନରେ ଆରାମରେ ହୁଏନି। ଆଉ ତୁମେ ଭାବନି ଯେ କୌଣସି ଜୀବନରେ ଜୀବନରେ ଯାହାକୁ ଯୋଉ ଜିନିଷ ମିଳିଥାଏ ଗୁରୁକୃଷ୍ଣ ସେ କିଛି କରିଛି, ଗୁରୁକୃଷ୍ଣ ନକି ଦଉଛି, ଯେତେବେଳେ ଆମେ କିଛି ବି ନ କରିପାରିବୁ ଆମ ଗୁରୁକୃଷ୍ଣ ବନ୍ଦ କରିଦେବେ। ଏଇଟା କୌଣସି ଥିଓରିଟିକାଲ ଜିନିଷ, ତୁମେ ଥିଓରି ବହୁତ ଥିଓରି ପାଠ ପଢ଼ିଦେବ ତୁମେ ଜାଣିଦେବ, ଏଇଟା କିଛି କାମ ନାହିଁ, ତୁମର ସେ ବିଶ୍ୱାସ ଆସିବନି ଅନ୍ତର ଭିତରୁ। ତୁମେ ଭକ୍ତି ନ ପାଇଲେ ବି, ତୁମେ ପତିତ ହେଇଗଲେ ବି ଆମ ବିଶ୍ୱାସଟାକୁ ଭାଙ୍ଗି ପାରିବେନି ଗୁରୁକୃଷ୍ଣଙ୍କ ପାଖରୁ, କାହିଁକି ଆମର କେମିତି ବିଶ୍ୱାସ ହେଇଛି ଆମେ ବି ଜାଣିନୁ, ଆମ ଆତ୍ମା ସେ କୋଉ ଶୁଦ୍ଧ ଭକ୍ତ ନଥିଲେ। କିନ୍ତୁ ଇଏ ତୁମକୁ ସେଇ ପଥରେ ଯିବାକୁ ପଡିବ, ଗୋଟେ ଜୀବନଟାକୁ ଦେବାକୁ ପଡିବ। ଏଇଟା ଜିଦ୍ଗର ରାସ୍ତା, ଏଇଟା ଜିଦ୍ଗର ରାସ୍ତା, ମୁଣ୍ଡକଟା ରାସ୍ତା, କୋଉ ଦିନ ମୁଣ୍ଡକଟା, ମୁଣ୍ଡକଟା କଣ ଭାବିଲ ଜାଣିଛ ନା ନାହିଁ, ମୁଣ୍ଡକଟା ଲୋକ କରିବି ତ କରିବି, ଆଉ ଦ୍ୱିପତିଆ ହେଲା ହବନି, ଆଗ ପଛକୁ ଗୋଡ କରୁଥିବ, ସେ କାମ ଏଠି ଚଳିବନି ଭକ୍ତି ଯୁଗରେ। ଗୋଟାଡୁ ମାଡିବାକୁ ପଡିବ, ଯାହା ହବ ଭକ୍ତି ହଉ ନ ହଉ, ଛାଡ଼ିବାର ନାହିଁ ଘର, ଘରକୁ ଯିବାର ନାହିଁ କି ଆଶ୍ରମ ଛାଡ଼ିବାର ନାହିଁ, ଭଗବାନଙ୍କ ସେ ଗୁରୁଙ୍କ ସେବା କରିକି ରହିବି, ତାଙ୍କର ବିଶ୍ୱାସ କରି ଯୋଉଠି ବ୍ୟବସ୍ଥା ଆସିବ। ସେ ଟ୍ରାକ୍ଟର ବାଲା ତାର ସେ ଗେଟ୍ ବାଲା ଅଟକେଇ ରଖିଲା, ସାଇଡ୍ କରିଦେଲା, ମୋ ଦି ହାତ ଥରଲେ ଗଲା ସେ ପଥର ଗୁଡାକ, ଏକ ମାଲ ଅନୁରୋଧ ହେଇତାର ଗାଡ଼ିକ ପରମିଟ ନାହିଁ, କୁଛ ନାହିଁ, ଇଏ ପଥର କା ବିଲ ନାହିଁ, କଣ କରି କାନ୍ଦି ପକେଇବ, ମୁଁ ଶୁଖିଲାନି ପଇସା ଗଲା, କହି କହି ଗାଡ଼ିଟା ଅନଲୋଡ଼ କର, ଗାଡ଼ି ଛାଡ଼ିବେ, ସେଟା ହଉଛି ରାଜସ୍ଥାନ ଗାଡ଼ି, ଏଟା ହଉଛି ମଥୁରା ଉତ୍ତରପ୍ରଦେଶ, ସେଟା ଭିତରକୁ ଗଲି, ଜାଣିଲେ ଗୋଟେ ହିନ୍ଦୁ ବୁଝାଉଛି, କଲି କଲି ସିଏ ମୋତେ ଶୁଣିଲା, ସେଟା ବସିଲେ ଗୋଟେ ପାନ୍ଦୁଆନ ଘରେ ବସିଲେ, ଆଉ ଗୋଟେ ଲୋକ ତାର ସେ ଜୁପିଅନ ବୋଲା ଗୋଟେ ଥିଲା, ସେ ବାପା ପାନ୍ଦୁଆନ କହିଲେ ଏମିତି ଛାଡ଼ୁନି କଣ କରିବା, ଆଉ କିଏ ପଇସା କିଛି ନେଲେ ଛାଡ଼ିବି କି, ବୁଝି ଚିପିଅନ ବୋଲା ପିଅନ କଲା, କହିଲା କଣ କଣ କ୍ୟୁ ପଥରଲେ ରହିବ, ଆମର ଗୁରୁଜୀ ହେ ନା ବହୁତ ବଡ଼ ଗୁରୁଜୀ ଥାଏ, ଓ ଚାଲେ ଗଏ ମୁଁ ଓଡ଼ିଶା ସେ ଆୟା ହୁଁ, ଆଉ ବେଙ୍ଗଲ ମେଁ ଆମର ଗୁରୁଜୀ କା ସମାଧି ମେଁ ବନାନା ଚାହତା ହୁଁ, ତ ଆପ ଲୋକ ଥୋଡ଼ା ମଦଦ କିଛି। ସେ ଗଲା କଣ ଅଫିସର କରିଦେଲା, ଯା ପଇସା ପଇସା ଦରକାର, ଯା ଯା ପଳା, ଯା ଛାଡ଼ ଯା ଛାଡ଼ ତାକୁ ନେଇକି ରାତି କେତେ ଦଶ ଏଗାରଟା ବାରଟା ହେଲାଣି, ଏଇ ସମୟରେ ଯୋଉଠି ଅଛନ୍ତି ବର୍ତ୍ତମାନ ଗୁରୁଦେବ ସମାଧିରେ, ସେଠି ପଥରକୁ ଅନଲୋଡ କରି ତାକୁ ବିଦାୟ କଲି। ତାପରେ ତିନି ଚାରି ମାସ କାମ ଗଲା, ଫେରିଲା ବେଳେ ସେଇଭଳିଆ ପୁଣି ଘଟଣା ହେଲା, ଫେରିଲା ଟ୍ରକ୍ ମାୟପୁର ମାୟପୁର ଆସିବେ ନା, ମାୟପୁର ଆସିଲେ ମଥୁରା ସାରା ତିନି ଦିନ ବୁଲିଲି, ଟ୍ରକ୍ ଦରକାର ଗୁରୁଦେବଙ୍କ କାର୍ଭିଂ ହେଇଗଲା ଯୋଉଟା ସମାଧି ହେଇଛି, ତିନି ଦିନ ପୁରା ବୁଲିଲି ବୁଲିଲି, କାହିଁକି ମାୟପୁର ଟ୍ରକ୍ ଯିବ, ଆମର ବଡ଼ ଟ୍ରକ୍ ଦରକାର, ଛୋଟ ଟ୍ରକ୍ ଯାହାକୁ ପଚାରିଲି ମାୟପୁର ଯା ନାହିଁ ବୁଝେ, ସେତେବେଳେ ତ ନେଟ୍ ନଥିଲା ନା, ସେତେବେଳେ ମ୍ୟାପ୍ ନେଇକି ଯାଇଥିବି, ମ୍ୟାପ୍ ନେଇକି ଯାଇଥିବି, ସେତେବେଳେ ନେଟ୍ ଥିଲା କି ନେଟ୍ ନଥିଲା, ମ୍ୟାପ୍ ନେଇକି ଦେଖିବି ନା କାହାର ଗୋଟେ ଦେଖାଅ, ବେଙ୍ଗଲ ହୋକର ଯାଇଁ ବିହାର ହୋକର ଯାଇଁ ହମ୍ ନେଇ ଯାଇଁଗେ, କ୍ୟୁ ମାଛ ମଛଲି ଖାନା ବାଲା କାହା ଖାଏଙ୍ଗେ, ସେଟା ଖାଆନ୍ତି ନା କେହି ପିଆଜ ରସୁଣ ଖାଆନ୍ତିନି, ସେତେବେଳେ ପିଆଜ ରସୁଣ ମାଛ ମାଛ ବି ଖାଉନଥିଲେ ଡ୍ରାଇଭର ମାନେ, ପିଆଜ ରସୁଣ ଖାଉନଥିଲେ, ସେତେବେଳେ ବହୁତ କମ, କାରଣ ବ୍ରଜବାସୀ ଗୁଡାକ ନା ମଥୁରାରେ ତିନି ଦିନ ବୁଲି 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 ପୁରା ବାୟା ହେଇଗଲେ ଲାଷ୍ଟକୁ, ଆଉ ଗୋଟେ ଟ୍ରାନ୍ସପୋର୍ଟ କୁଆଡେ ସେ ମଥୁରା ରୋଡ଼ରେ ପୁରା ଲାଷ୍ଟ ଆଡ଼ୁ ଗୋଟେ ଟ୍ରାନ୍ସପୋର୍ଟ ଅଛି, ମୋତେ ଜିଦିଆ ଭାରି ଜିଦିଆ ଟେପୁର ଭାରି ବି କରିବି, ଖାଲି ଖାଲି ପାଦରେ ଘୁରୁଥାଏ, ସେଥିରେ କ'ଣ କ'ଣ ପଇସା ଖର୍ଚ୍ଚ କରିବି ନା କ'ଣ, ତୁମେମାନେ ଯେମିତି ଆଜିକାଲି ପଇସା ଖର୍ଚ୍ଚ କରିବେ ଆମ ଜୀବନ ସେମିତି ଖର୍ଚ୍ଚ କରୁନୁ, କୁ ଆମ ଜୀବନରେ କେଉଁଠି ଦଶ ଟଙ୍କା ପଇଡ଼ ପିନୁ, କୁଆଡ଼େ ଯାଇକି ପଇସା ଖର୍ଚ୍ଚ କରିବା ସେଟା ତ ଭୁଲି ଯାଅ, ଆମ ଜୀବନ ସେଗୁଡ଼ା କେବେ ହେଇନି, ଆମକୁ ଗୁରୁଦେବ ଆମ ସବୁ ଶିଖେଇଛନ୍ତି। ସେମିତି ଖାଲି ଗୋଡ଼ରେ ମୁଁ ଚାଲିବି, ଟିକେଟ୍ କରିବା ପାଇଁ ବୃନ୍ଦାବନ ମଥୁରା ଖାଲି ପେଟରେ ପଳାଇଛି, କାହିଁକି ଦଶ ଟଙ୍କା ଖର୍ଚ୍ଚ କରି ଖାଲି ଚାଲି ଚାଲିକି ଆସି ଜପ କରିକି ବୁକିଂ କରି ଟିକେଟ୍ ଯିବି, ଏମିତି ଆମେ ସବୁ ଚଳୁଥିଲୁ। ଆମ ଆସି ଖୋଜି 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 ମଥୁରାରୁ ସେଠି ଯୋଉ ଜନ୍ମସ୍ଥାନରୁ ଓହ୍ଲେଇଲି, ସେଠୁ ଚାଲି ଚାଲିଛି ଚାଲିଛି, ଖରାବେଳେ ଭଗବାନଙ୍କୁ ଗୁରୁଦେବ ଡାକେ କଣ କଣ କରି କାମ ସରିଲାଣି, ଏଣେ ସେଟା କରିବାକୁ ପଡିବ, ଇନାଗୁରେସନ ହବ କଣ କରିବା, ଫେବୃଆରୀ ମାସରେ କଣ କରି ଲାଷ୍ଟ ଟ୍ରାନ୍ସପୋର୍ଟ ମିଳିଲା, ସେ ଟ୍ରାନ୍ସପୋର୍ଟ ବାଲା କଲା ଟିକେ କେତେ କେତେ ସେତେ ପଇସା ମୋତେ ଭୁଲିଗଲାଣି ସବୁ, ସେ କହିଲା ମୁଁ ନହବର ଦୁଇ ହଜାର ଅଧିକା ନାହିଁ, ତ ଡ୍ରାଇଭରକୁ ପଠା କଲା କି କଲା, ଡ୍ରାଇଭର କା ଜିମ୍ମେଦାରୀ ଆପ ଖାଏ, ମୁଁ କାହା ଖାନା ପିନା କରେଙ୍ଗା, ମାଛ ମସଲା ନେଇ ଖାଇବା, ଆମର କି ଡ୍ରାଇଭର ଆଜି ହେଉନାହାନ୍ତି ସବୁ ଢାବା ତୁମର ବିହାରରେ ବେଙ୍ଗଲରେ, ମୁଁ ସେଠି କହିଲି ଦେଖ ମୁଁ ତା ପାଇଁ କରିକି ନେବି, ତା ବୁଦ୍ଧି ଦେଇଛି ମୁଁ ତା ପାଇଁ ଶୁଖିଲା ଜିନିଷ କରିଦେବି, ଆଉ ଯେଉଁ ଯେଉଁ ଢାବାକୁ ଯିବ ମୁଁ ଯାଇକି ନିଜେ ବସିବି, ରୁଟି ଆଉ ଚାହା ଜିନିଷ ଦେବି, ସେଠି ପୁଳେ ବୃନ୍ଦାବନ ପ୍ରସାଦ କିଣିଲି, ଆଉ ତା ସାଙ୍ଗରେ ବସି ବସିକି ଆଇଲି। ମୁଁ ଏକ ନମ୍ବର ବୋକା, ସେତେବେଳେ ତ ଗୋଟେ ମୋର ସ୍ପିରିଟ୍ ଥାଏ, ଆଉ ମୋର ଗୋଟେ ବିଶ୍ୱାସ ସବୁବେଳେ ସାହସରେ ମାଡ଼ିଯାଏ, ମୁଁ ଯେତେବେଳେ କିଛି ଗୋଟେ କ'ଣ କେୟାର କରିବାର, ଚାଲ ମୁଁ ଗୁରୁକୃଷ୍ଣ ସାହାଯ୍ୟ କରି, ଆଉ ଏଇଟା ସବୁ ପେପର ଦରକାର, କେଉଁଥିଲା ପେପର ଗୁଡାକ, ଇଏ ପଥର ଗୁଡାକ ନା, ପଥର ପେପର ଦରକାର, କଲେକ୍ଟର କତୁରୁ ଆଣିବ କି କ'ଣ, ମୁଁ ତ ଜାଣିନି, ମୁଁ ତ ଖାଲି ଗାଡ଼ିରେ ଲୋଡ଼ କଲି ଧରିଚାଲେ, ଏ ଭଗବାନ ପାସ୍ କରିକି ପଳେଇଲେ ବିହାର ବୋର୍ଡର କେହିକି ଧରିଲେନି, ବେଙ୍ଗଲରେ ଗୋଟେ ନଦୀ ଅଛି ତା ମଲ୍ଲ ପଡ଼ୁଛି, ଆଜି ଭୋର ଭୋର ହେଇଗଲାଣି, ତିନି ଦିନ ହେଇଗଲାଣି ଆମ ଗାଡ଼ିରେ ଆସୁଛୁ, ଦୁଇ ଦିନ ହେଇଗଲାଣି, ମୁଁ ଆଉ କିଛି ଖାଇନି, ମୋର ସେଇ ଶୁକ୍ଲା ରୁଟି ଖାଇକି ମୋର ଆଉ ଅବସ୍ଥା ନାହିଁ। ରାତିରେ ତାକତ ବସିବାକୁ ପଡୁଛି, ରୋଡ ସେ ଦେଖିନି, ମ୍ୟାପ୍ ଦେଖିକି ଗାଡି ଚଲଉଛି। ମୁଁ ବି ଫାର୍ଷ୍ଟ ଟାଇମ୍ ଆସୁଛି ବେଙ୍ଗଲରୁ, ଉତ୍ତରପ୍ରଦେଶରୁ ବେଙ୍ଗଲ, ଓଡ଼ିଶା ରାସ୍ତା ଜାଣିଥିଲି, ସେ ରାସ୍ତା ଜାଣିନି, ଆଉ ପଥର ନେଇ ଯାଉଛି, ସିଧାର ବାଘର ଉଲ୍ଲଉଛି, ପରିସା ଯାଉଛି, କଣ କରି ତିନି ଦିନ ମୋର ଆଉ ଧୈର୍ଯ୍ୟ ପୁରା ନାହିଁ, ଗାଧା ନାହିଁ, କିଛି ନାହିଁ, ପୁରା ବେଙ୍ଗଲ ବୋର୍ଡରେ ଧନ୍ୟରା ଦେହ ଚ୍ୟାନେଲ କଣ କଣ ଗୋଟେ ଚ୍ୟାନେଲ କହନ୍ତି କଣ ଚାଲାଣ କାଢ ଚାଲାଣ କାହିଁ ନୁହର ଚାଲାଣ ଦେଖ ହଁ ମୁଁ ବୋକା କହୁଛି ଚାଲାଣ କା ଏ ମନ୍ଦିର କାହା କଣ ସେ ମନ୍ଦିର କା ଇସ୍କନ ମନ୍ଦିର କାହା ଚାଲ ଚାଲ ଭିତରେ ତା ସବୁ ଅଛି ନା ତୋଳ ଗଡ଼େ ଦେଲେ ତୋଳ ଗଡ଼େ ଦେଲା ତ ଚେକିଂ ଭିତରେ ପଶିଲା ଗଲା ଗାଡ଼ି ସେଠି ଥୁଆ ହେଲା ଆଉ ମୁଁ ଯାଇ ଭାବୁଥିଲି ଭୋର ପହଞ୍ଚିଗଲେ ତାକୁ କିନ୍ତୁ ବିଦା କରି ଭୋର ଭୋର ଠିକ ଭୋର ଭୋର ପହଞ୍ଚିଗଲା ସେଟା ପଚାର ସେ କିଛି କେହି ଶୁଣିଲେନି କହିଲେ ଯାହା ସେ ଅଫିସର ଉପରେ ଅଛି ସେ ଅଫିସର ଉପରକୁ ଯାଉଛି ସେ ପିଅର ମୋତେ ଗୋଟେ ଲାଗଲା ଜାଗା ଏଠି କିଛି କାମ ନାହିଁ କଣ କରିବା ମନ ଦୁଃଖ କରି ବସିଛି କଣ କରି ହସ୍କେଇ ଦେଲେ ପଇସା ମୋ କତରେ ବିଶେଷ ନାହିଁ ଇଏ ଅଟକେଇ ଦେବେ ସବୁ ମାନ ସବୁ ଓଦା ହେଇଥାଏ ସେଠି ଯୋଉଟା ତମେ ଚାଲାଣ ସେ ମାଲକୁ ଅଟକେଇ ଦେବେ ନା ଫଲ ନେଉଛ ଭଗବାନ ଗୁରୁକୃଷ୍ଣ ସାହାଯ୍ୟ କରି ତମେ କଣ ଅଛି ସେଟା ମନ ଦୁଃଖରେ ବସିଛି ତା ଭିତରେ ସବୁ କାଉଣ୍ଟର ଅଛନ୍ତି ଗେଟ୍ ପାସ୍ କରିବା ଶୁଣ ଥାଏ ଆଗରୁ କାଉଣ୍ଟର ସେ ମୋ ଜାଣିନି ବୋର୍ଡର କେସ୍ ଦେଖିନି ବୋର୍ଡର ଆଗରୁ ବୋର୍ଡର ଗେଟ୍ ପାସ୍ ତା ପୂର୍ବରୁ ସବୁ କାଉଣ୍ଟର ଥିବ ସେ କାଉଣ୍ଟର ବାଲା ତୁମକୁ ଧରିବାକୁ ପଡ଼ିବ ସେ ଚାଲାଣ ବୋଲିକି ନେଇ ଆସିବେ ତୁ ପାସ୍ ହେଇକି ପଳେଇବ ମତେ ସିଏ ଗୋଟେ ବିହାରୀ ଯୁଗ ଜୁଟିଗଲା ଭକ୍ତ ଲୋକ ଦେଖିଦେଲା ନାଲି ପିଞ୍ଚି ରା ବାବା ଯାଅ ମୋର କହିଲେ ହୋଇଥାର ଆଉ ସେ ଡ୍ରାଇଭରଟା ମୋ ସାଙ୍ଗରେ ଯାଉଥାଏ ବୁଲୁଥାଏ ସିଏ ବେଙ୍ଗଲୀ ଗୁଡାକ ଇଏ ସିଏ ହିନ୍ଦୀ ବେଳେ କିଏ ବୁଝୁଛନ୍ତି ନା ତାକୁ ପାଠ ପଢ଼ାଉଛନ୍ତି ବାବା ଯାଅ କାହିଁକି ସବୁ ବୁଝିଲା ତାପରେ ମତେ କହିଲା ତମେ ଇତନା ବୁଝିବ ତୁ ଗାଡ଼ିଟା କିନ୍ତୁ ଭର୍ତ୍ତି କରିଦେଲା ଆଗେ ପହିଲେ ଚାଲାଣ କାଟନା ଚାହିଁ ତୁ ଇଧର ଆଗେ ଏର ଅଫିସର ଲୋକ ତୁମକୁ ମାରିଦେବି ଏଇ ଜିନିଷକୁ ରଖିଦେବେ ନହେଲେ ପଇସା ବହୁତ ହେଭି ଚାର୍ଜ କରିବେ ମାନେ କଣ କରେ ମୁଁ ତ ପଇସା ପତ୍ର ନାହିଁ ଏମିତି କଥା ସେ ଡ୍ରାଇଭର ସେଠୁ ଗୋଟେ କଥା ଗୋଟେ ପଦ କହିଦେଲା ତା ହୃଦୟ ବଦଳିଗଲା ହେଲେ ଦେଖ ବାବାଜୀ ତିନି ଦିନ ହୋଇ କିଛି ନାହିଁ ଖାଏ ଏସେଇ ପଟେ ଆଉ ଥୋଡ଼ା କିଛି କିଛି ମଦତ କିଛି ସିଏ ସେଠୁ ଚିହ୍ନ ମତ ଅନେଇଲା ଅନେଇଲା କଣ ତା ମନ କହିଲା ଲାଭ ସମ୍ମୁଖ କରିଦେଉଛି କିଛି ବ୍ୟସ୍ତ ହୋଇ ତାର ଗଲା ଅଫିସର କଥା ସାଙ୍ଗ କଣ କଥାବାର୍ତ୍ତା କଲା ପାଞ୍ଚଶହ କଣ ପାଞ୍ଚ ହଜାର ଟଙ୍କା ଦେଲା ତାର ପାର କରିଦେଲା ସାଙ୍ଗେ ସେ ପାର କରିଦେଲା ଯୋଉଟା କି ମାଲଟା ସେଠି ତୁମର ବିନା ଇଏରେ ଆଣିଛ ନା ତୁମର କିଛି ପରମିଟ ନାହିଁ ପଥର ନାହିଁ ସେ ଅଟକି ମାଲ ରଖିଦେବେ ନହେଲେ ସେ ସେ ମାଲଠାରୁ ଡବଲ ଗୁଣା ପଇସା ନେଇକି ତୁମକୁ ଫଲ୍ସ ବିଲ୍ ଦେ ସେ ଗୋଟେ ଯାକୁ କାଟିକି ଗୋଟେ କ'ଣ ଦେଇଦେଲା ସେଟା କାଟିକି ମୁଁ ସେ ବେଙ୍ଗଲ ହେଇକି ସେ କୃଷ୍ଣନଗର କୃଷ୍ଣନଗର ନୁହେଁ ଭିତରେ ଭିତରେ ଗୋଟେ ରାସ୍ତା ଥିଲା କୁଆଡ଼େ ପଶି 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 ଯାଇକି ମାୟପୁରୀ ମୁଁ ବାହାରିଲି ଜୀବନରେ ଗୋଟେ ଛୋଟିଆ ମନ୍ଦିର ଚାରି ଫୁଟ୍ର ଚାରି ଫୁଟ୍ ମନ୍ଦିର ତା ଇତିହାସ ଶୁଣି ତ ମୁଣ୍ଡ ଗରମ ହେଇଯିବ କେତିକି ପରିଶ୍ରମ ହେଇଛି କଣ ହେଇଛି ସେଠି ସେ ଡିଭାଇ ଯୋଉ କାର୍ଭିଂ କରୁଥିଲେ ସିଏ ମଝିରେ ଛାଡ଼ିକି ପଳେଇଗଲେ କମ୍ ହଇରାଣ ଜୀବନରେ ତୁମେ କୌଣସି ଜିନିଷ ତୁମେ ଆରାମ ବୋଲି ଭାବନି ଏଟା ବିଶ୍ୱାସ ଉପରେ ନିର୍ଭର କରେ ସବ ଜିନିଷ ଆଉ ତୁମର ଯଦି ଅଲଗା ଉଦ୍ଦେଶ୍ୟ ରହିଛି ସେଟା ଅଲଗା ଯଦି କୃଷ୍ଣଙ୍କୁ ପାଇବାର ଅଛି ତାହେଲେ ସେଟା ବହୁତ ବଡ଼ ରାସ୍ତା ନା କୃଷ୍ଣ ତାଙ୍କର ଆମକୁ ଦେଖାଦେବେ କି ନାହିଁ ଗୁରୁକୃଷ୍ଣ ସେଟା ତାଙ୍କର କଥା କିନ୍ତୁ ଆମ ତରଫରୁ ଆମେ ସବୁବେଳେ ପୂର୍ଣ୍ଣ ବିଶ୍ୱାସରେ ସେବା କରି ଚାଲିବା ଦରକାର ତାହେଲେ ତୁମେ କିଛି ଗୋଟେ ଜାଣିପାରିବ ଭକ୍ତିଟା କଣ ଗୁରୁକୃଷ୍ଣ କେମିତି ତୁମକୁ ସହାୟ କରୁଛନ୍ତି କେମିତି ସାହାଯ୍ୟ କରୁଛନ୍ତି ନହେଲେ ତୁମେ ଅନୁଭବର ଗୋଚର ହବନି ଅନୁଭବ ଥିଓରି କ୍ଲାସ ଗୁଡା ସବୁ ରହିଯିବ ଆଉ ପ୍ରାକ୍ଟିକାଲ ଉପରୁ କିଛି ଆସିପାରିବ ଏଟା ବିଶ୍ୱାସ ଭକ୍ତି ଯୋଉଟା ପୂର୍ଣ୍ଣ ବିଶ୍ୱାସର କଥା ପୂର୍ଣ୍ଣ ବିଶ୍ୱାସର କଥା ଆଉ ସେ ବିଶ୍ୱାସଟା ବଢେ ଯେତେବେଳେ ଜଣଙ୍କର ଭଜନ ସାଧନ ସହିତ ସେବା କରୁଛି ସମର୍ପଣ ହେଉଛି ସରଳ ଚିତ୍ତ ହେଉଛି ତାକୁ ଗୁରୁକୃଷ୍ଣ କିଛି ରେସିପୋକେସନ କରିବେ ତାକୁ ତାକୁ ଆଦାନ ପ୍ରଦାନ କରିବେ ଭାବ ବିନିମୟ କରିବେ ତାକୁ କହିବେ ସବୁ ଜିନିଷ ଆଉ ଛୋଟ ଗୋଟେ ଇଏ ଜିନିଷ ନୁହେଁ ଏ ବିଶ୍ୱାସରେ ତେଣୁ ଗୋପୀମାନଙ୍କ ତର ଭଗବାନ କହିଲେ ତୁମେ ଯାଅ ଗୋପୀମାନେ ପଳେଇଗଲେ ପୂର୍ଣ୍ଣ ବିଶ୍ୱାସରେ ପଳେଇଗଲେ ତାପରେ ଭଗବାନ ଶ୍ରୀକୃଷ୍ଣ କାଲି ଶୁଣୁଥିଲେ ଅଗ୍ରଜଙ୍କ ସହିତ ବଳରାମଙ୍କ ସହିତ ଗୋଚାରଣ କରିବା ପାଇଁ ବାହାରି ଗଲେ ଗୋଚାରଣ ସମୟ ବହୁତ ବିଳମ୍ବ ହେଇଯାଇଛି କୃଷ୍ଣ ବଳରାମଙ୍କୁ ଏଭଳି ଭାବରେ ବହୁତ ବାର ଠକିଛନ୍ତି ଖାଲି କହିଛନ୍ତି ମୁଁ ବିଶ୍ରାମ ନେବି ମୁଁ ଆଉ ଖରାରେ ଯାଇପାରିବିନି ଇଏ କହି କହନ୍ତି କିନ୍ତୁ ଏଣେ ଯାଇ ଅଲଗା ଲୀଳା କରନ୍ତି ତେଣୁ ଆଉ ଗୋଟିଏ ଲୀଳାକୁ ଯାଉଛନ୍ତି ସୁଖଦେବ ଗୋସ୍ୱାମୀ ସୁଖଦେବ ଗୋସ୍ୱାମୀ ଯେତେବେଳେ ଗୋଟିଏ ପରେ ଗୋଟିଏ ଲୀଳା ବର୍ଣ୍ଣନା କରୁଥିଲେ ପରୀକ୍ଷିତ ମହାରାଜ ପୁରା ଗୋଟେ ଭକ୍ତି ସାଗରରେ ଡୁବି ଯାଉଥିଲେ ସେ ଜିନିଷ ଭକ୍ତିରେ ଗୋଟେ ବିଶ୍ୱାସରେ ତୁମ ମନ ବିଶ୍ୱାସଟା ଗୋଟେ କଣ ବାହାରୁ କିଛି ହୁଏ ମୁଁ ତୁମକୁ ବିଶ୍ୱାସ କରି କେମିତି ବିଶ୍ୱାସ କରି ତୁମ କାମଟାକୁ ଦେଖିବି ଏନା କଣ କାମଟା କାମଟା ଦେଖିବ 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 ଆସିବ ତୁମକୁ ଏଇଟା ଠିକ ହେଇପାରେ ଭୁଲ ହେଇପାରେ ଏ ଲୋକଟା ଭଲ ହେଇଛି ଖରାପ ହେଇଛି କିନ୍ତୁ ବିଶ୍ୱାସଟା ଭଗବାନ ଦଉଛନ୍ତି ସେଟା ଆଉ ତୁମର କିଛି ସନ୍ଦେହ ଆସିବନି ତା କାମ ତୁମେ ଯାହା ଦେଖ ତୁମକୁ ଗୋଟେ ବିଶ୍ୱାସ ଆସିବ ଯେମିତି ବଂଶୀଦାସ ବାଜୀ ମହାରାଜ ସେ କଣ ଖାଉଥିଲେ ବଡ ପିଙ୍କା କାଉ ଟାଣୁଥିଲେ ପିଙ୍କା କଣ ଜାଣିଛ ନା ନାହିଁ କହିଲେ ପିଙ୍କା ଜାଣିଛ ଏମିତି ଗୁଡ଼େ ଗୁଡ଼େ ପିଙ୍କା ଟାଣେ ତାଙ୍କର ଅନୁଗାମୀ ଥିଲେ କି ନାହିଁ ଶୀଘ୍ର ସନ୍ଦେହ କରୁନଥିଲେ ବିଶିଷ୍ଟ ଭିତରେ ଆସ ନା ବିଶିଷ୍ଟ ବାହାରେ ତୁମେ ସେଟ୍ଅପ୍ କରିବ, ତୁ ଦେଖିକି ଦେଖିକି ତୁ ଜାଣିପାରିବନି। ଏଇଟା ଅନ୍ତର ସମର୍ପଣ ଭାବଟା ଆଉ ତୁମେ ଭିତରେ ଜାଣିଲେ କୃଷ୍ଣ ତୁମକୁ ଜଣେଇଦେବେ ଫଟଫଟ। ହଁ ଏଇଟା ବିଶ୍ୱାସଟା ଗୋଟେ ଭିତରର କଥା, ପରମାତ୍ମା ବିଶ୍ୱାସଟା ଦେବେ। ମନଟା ମନର ବିଶ୍ୱାସଟା କ'ଣ, ମନର ବିଶ୍ୱାସ ଯେତେ ଅଛି ମନ ଯେତେବେଳେ ବିଶ୍ୱାସ କରୁଛି ଡାଉଟ୍ଟା ରହିଛି ସିଟ୍ ଫର୍ମରେ, ପରମାତ୍ମା ତାହେଲେ ତୁମକୁ ଫେତଟା ଦେବେ ଅନସେକେବୁଲ ଫେତ। ଯେମିତି ଗୁରୁଦେବ କୁହନ୍ତି, ମୁଁ ପ୍ରଭୁପାଦଙ୍କୁ ଭେଟିଲି, ମୁଁ ଖୋଜୁଥିଲି, ମୁଁ ଆସି ଭେଟିଗଲେ ମୋତେ ସାଙ୍ଗେ ସାଙ୍ଗେ ପ୍ରଭୁପାଦ କହିଲେ, ମୁଁ ଜାଣିଲି ଭଗବାନଙ୍କର ଲୋକ, ମୋର ଆଉ ଟୋଟାଲ ଡାଉଟ୍ ରହିଲା। ମୁଁ ଖୋଜୁଛି ମୁଁ କୋଉଠି ଗୁରୁ ପାଇବି, ସନ୍ୟାସ ନେବି। ବୃନ୍ଦାବନରେ ପହଞ୍ଚିଲେ ମୋତେ ଦେଖିଦେଲେ ସାଙ୍ଗେ ପଚାରିଲେ, ତୁମେ ସନ୍ୟାସ ନେଇଛ କି, ମୁଁ ତୁମକୁ ସନ୍ୟାସ ଦେ। ଏ ବିଶ୍ୱାସଟା କିଏ ଦେଲା, ସେ ତାଙ୍କ ମନ ଭିତରେ ଯାହା କାହା କହିନାହାନ୍ତି, ପରମାତ୍ମା ସାଙ୍ଗେ ସାଙ୍ଗେ ପରମାତ୍ମାଙ୍କ ପ୍ରକାଶ ଗୁରୁ କହିଦେଲେ ଇସୁ ବିଶ୍ୱାସ ପରିକିତ କର। ଏଇଟା ସବୁଠୁ ବଡ ଯୋଗ୍ୟତା ଥିଲା ଶ୍ରବଣରେ, ଶ୍ରବଣ ହଉ କୀର୍ତ୍ତନ ହଉ ଜପ ହଉ ସେବା ହଉ ସବୁ ଜିନିଷ, ଆମେ ଯଦି କୋଉଟା କେଉଁଟାକୁ ବିଶ୍ୱାସ ନ କରିବା ସବୁ ଜିନିଷ ଆମ ପାଇଁ ନିର୍ବିଶେଷବାଦ ହେଇଯିବ। ବହୁତ ବଡ ବଡ କାମ କରିକି ଭଗବାନଙ୍କୁ ପାଇଁ, ସବୁ ଛୋଟ ଛୋଟ କାମରେ ଭଗବାନଙ୍କୁ ପାଇଛନ୍ତି, କଣ ବୁଝିପାରୁଛନ୍ତି ନାହିଁ ସେମାନେ କୋଉଥିରେ ପାଇଲେ, ଝାଡ଼ମର୍ଦ୍ଦିକି ପାଇଲେ। ବହୁତ ବଡ ବଡ କାମ ଦୁଇ ଚାରି ଜଣ କରିଛନ୍ତି, ଧ୍ରୁବ ମହାରାଜ ପ୍ରହ୍ଲାଦ ମହାରାଜ ପର ତପ କରିକି ସେ ପାଇଛନ୍ତି, ମାନେ ପ୍ରାୟ ସବ ଆଚାର୍ଯ୍ୟମାନଙ୍କ ଜୀବନ ତୁମେ ଦେଖ ବହୁତ ଛୋଟ ଛୋଟ ଜିନିଷରେ ଭଗବାନ ଖୁସି କରିଦେଇଛି। ସେଟା ଜାଣିଛ ଏଟା ଭଗବାନଙ୍କର ସେବା, ଯାହାର ବିଶ୍ୱାସ ନାହିଁ କେଉଁଟା ବି ଆମ ପାଇଁ, ନା ନାମଟା କାର୍ଯ୍ୟ କରିବେ, ନା ଶ୍ରବଣ କାର୍ଯ୍ୟ କରିବ, ନା କୀର୍ତ୍ତନ କାର୍ଯ୍ୟ କରିବ, କିଛି ନାହିଁ, ନା ଗୁରୁ ଉପରେ ବିଶ୍ୱାସ ଅଛି। ତୁମର ବିଶ୍ୱାସ ନାହିଁ ମାନେ ତୁମ ପାଇଁ ସବୁ ଜିନିଷ ହଉଛି ନିର୍ବିଶେଷବାଦ, ଭକ୍ତି ଯୁଗରେ ତୁ ସବୁ ଜିନିଷ ନାହିଁ। ସେଥିପାଇଁ ଗୁରୁଦେବ ସେ ଗୋଟେ ଓଡ଼ିଆ ଲେକ୍ଚରରେ କହୁଛନ୍ତି, ମୋତେ ଆସିକି ବହୁତ ଲୋକ ଯୁକ୍ତି କରୁଛନ୍ତି, ପ୍ରଶ୍ନ ପଚାରୁଛନ୍ତି, କ'ଣ ଇସ୍କନ ଲାଗି ଗୁରୁ ଅଛନ୍ତି, କାରଣ ଆମର ତାଙ୍କର ଗୁରୁ ସବୁ ପତନ ହେଇଗଲେ, ଇସ୍କନ କି ଗୁରୁ ଅଛନ୍ତି, ଟିକେ କହିଲେ କହିଲେ ଟିକେ ଆମକୁ ଦେଖି। ଗୁରୁଦେବ ହସୁଛନ୍ତି, ଆରେ ମୁଁ କ'ଣ କହିଦେଲେ ତୁ ଚିହ୍ନିଦେବ, ମୁଁ କହିଦେଲେ ତୁମେ ଚିହ୍ନିଦେବ କି, ତୁମକୁ ଚିହ୍ନିବାକୁ ପଡ଼ିବ, ତୁମେ କୃଷ୍ଣ ଡାକ କୃଷ୍ଣ ତ ତୁମ ଏଇଟା ଗୋଟେ ବିଶ୍ୱାସଟା ଗୋଟେ ମନରୁ ଆସେ ନା, ନା ପରମାତ୍ମାଙ୍କ ଦୂର ଆସେ, ବିଶ୍ୱାସ ଆସିଗଲେ ସେଇଟା ଗଲା ଆଉ। ଗୋଟେ ଖରାପ ଲୋକକୁ ଏଇ ବନ୍ଧୁଣ ବନ୍ଧୁ କରୁଛି, କାହିଁକି ଲୋକ ବନ୍ଧୁ କରୁଛି, ସବୁ ଲୋକ କହୁଛନ୍ତି ସେ ଖରାପ, ସେ ତା କାହିଁ ବନ୍ଧୁ କରୁଛି, ତାକୁ ବିଶ୍ୱାସ ଭିତରୁ ଆସୁଛି। ତ କେବେ କହିଲେ ବି ତୁମେ ତେବେ ଶୁଣିବେ, ମଧୁବାବୁ ଝିଅ ବାହାରୁଛନ୍ତି କି ନାହିଁ, ମୋତେ କହିଲ ମଧୁବାବୁ ଝିଅ ବାହାରୁଛି କି ନାହିଁ, ଝିଅ ବାହାର ପୂର୍ବରୁ ଜାଣି ସେ ମୋତେ ଖାଉଛି, ସେ କହିଦେଉଛି, ସେ ତାକୁ କହିଦେଉଛି, ମୁଁ ମାଲ ଫାଲ ପିଉଛି ଭଲ ମନ୍ଦ କରୁଛି, ହଁ ତମ ଝିଅ କିଛି ଅସୁବିଧା ନାହିଁ, କିନ୍ତୁ ମୋର ଏଇଟା ହଉଛି ତାକୁ ବିଶ୍ୱାସ ହେଇଯାଉଛି। ସେ କହୁଛି ହଁ ମୋତେ ଖାଇଦେବି କ'ଣ ହେଲା, ସେ ତାଙ୍କ ଖାଆନ୍ତୁ, ଏଇଟା ଆଜିକୁ ସମସ୍ତେ ଖାଉଛନ୍ତି, କ'ଣ ଅସୁବିଧା ଅଛି, ବିଶ୍ୱାସ ସମସ୍ତଙ୍କୁ ଭଗବାନ ଦେଉଛନ୍ତି, ଭିତରୁ ଆସୁଛି କର୍ମ ବଳ ହିସାବରେ ତାଙ୍କୁ ବିଶ୍ୱାସ, ସଂସାର ଚାଲିଛି କେମିତି କହିଲେ ତୁମେ କହୁନ, ଭଗବାନ ଚଳୁଛନ୍ତି, ବିଶ୍ୱାସ ରହିଛି। ଆମର ଏଇ ବିଶ୍ୱାସଟା କଂକ୍ରିଟ ହେବା ଦରକାର, ପୁରା ସାଧୁଗୁରୁଙ୍କ ପାଖରୁ କନଫର୍ମେସନ, ଶାସ୍ତ୍ରରୁ କନଫର୍ମେସନ, ପରମାତ୍ମା ତୁମକୁ ପୂର୍ଣ୍ଣ ସେତେବେଳେ ପୁରା ପୂର୍ଣ୍ଣ ଫୁଲ୍ ସପୋର୍ଟ ଦେବେ, ପରମାତ୍ମା ଭିତରେ ଅଛନ୍ତି ନା, ତୁମକୁ ପୂର୍ଣ୍ଣ ବିଶ୍ୱାସ ଦେବେ, ନିଶ୍ଚିତ ଭଗବାନ ମୋତେ ନିଶ୍ଚିତ ଇଏ କରିବେ। ସେ ବିଶ୍ୱାସଟା ତୁମେ ନ ରହିବ, ନ ରହିଲେ ତୁମେ ବିଶ୍ୱାସ, ତୁମେ ଯେତେବେଳେ ବିଶ୍ୱାସ ଗୁରୁକୃଷ୍ଣ କରୁନ, କୃଷ୍ଣ ଗୁରୁକୃଷ୍ଣ ବି ତୁମକୁ ବିଶ୍ୱାସ କରିବେ, ଏଇଟା ତୁମେ ବିଶ୍ୱାସ କରୁନ ନା, ତାଙ୍କୁ ଶିଖାଇ ତୁମେ ବିଶ୍ୱାସ କରିବେ, ବିଶ୍ୱାସ କରିବେ, ଏଇଟା ଏଇଟା ହେଉଛି ଆଦାନ ପ୍ରଦାନର କଥା, ଭାବ ବିନିମୟର କଥା, ସେଟା ବିଶ୍ୱାସ ଉପରେ ଦେଇବାର। ପ୍ରଭୁପାଦଙ୍କର ଯଦି ତାଙ୍କ ଗୁରୁଙ୍କ ଉପରେ ବିଶ୍ୱାସ ନଥାନ୍ତା, ସେ 70 ବର୍ଷ ଏତେ ବଡ଼ ଷ୍ଟେପ୍ ନେଇନଥାନ୍ତା, କେହି ବି ନେବେନି, ଏତେ ବିଶ୍ୱାସ ଥିଲା ନା ହବ, ନିଶ୍ଚିତ ହବ ହଉ। ଆଉ ଯେତେବେଳେ ଯେତେ ସମ୍ମୁଖୀନ ହେଇଛନ୍ତି, ଯେତେବେଳେ ଚାହୁଁଛନ୍ତି ନା ଏଇଟା ହବନି ମୁଁ ପଳେଇଯିବି ଇଏ କରିବି, ପୁଣି ତାଙ୍କର ବିଶ୍ୱାସ ଦେଉଛି। ଇଏ ହଉଛି ଏ ପଥ ଥିଓରିଟିକାଲ ଜିନିଷ ନୁହେଁ, ଏଇଟା ହଉଛି ପ୍ରାକ୍ଟିକାଲ ଜିନିଷ। ତୁମେ ବହୁତ ଦର୍ଶନ ଜାଣ, ବହୁତ ତତ୍ତ୍ୱ ଜାଣ, ବହୁତ କିଛି ଜାଣିପାରିଥାଉ, ତୁମ ଜୀବନରେ କିଛି କାର୍ଯ୍ୟ ଲାଗିବନି ଯେପର୍ଯ୍ୟନ୍ତ ତୁମେ ତାକୁ ପ୍ରାକ୍ଟିକାଲ ଲାଇଫ୍ ନ ଆଣିଛ, ସବୁ ଥିଓରି କ୍ଲାସିକ ରହିଯିବ। ସେଥିପାଇଁ ଆମର ଗୁରୁଦେବ କେତେବେଳେ ଆମେ ଯାହା ଯେ ସବୁ ଶିଖିଛୁ କେବେ ବେଶୀ କଥା ନାହିଁ, ବେଶୀ କେବେ ଆମକୁ ଆମ ଜୀବନରେ କେବେ, ଆମେ ଆଜି ହରି କଥା କହିଲୁ, ସେ ଗୁରୁଦେବ ଗୋଟିଏ କ୍ଲାସ୍ ମୁଁ ଦେଇଥିଲି ଗୁରୁଦେବ ଥିଲାବେଳେ, ତ ଜୀବନରେ ବି କେବେ କୌଣସି ଆମେ ସେ ସଂକୀର୍ତ୍ତନ ଲିଡର ଥିଲୁ ନା, ସବୁ କ୍ଲାସ୍ ଦେବାକୁ ପଡ଼େ ଗୀତା କ୍ଲାସ୍, ମୁଁ ବି ଜାଣିନି ମୋତେ ପରେ ତାଙ୍କ ଗୁରୁଦେବ ସେବକ କହିଲି, ଗୋଟିଏ କ୍ଲାସ୍ ମୁଁ ଦେଇଛି ଗୁରୁଦେବ ସେଠି ଶୁଣୁଥିଲେ, ଆମର ଯେତେବେଳେ ମାଇକ୍ରେ ଫୋନ୍ ଗୋଟେ ଲାଗିଥାଏ ଗୋପୀନାଥ ମନ୍ଦିର, ଗୁରୁଦେବ ପଚାରେ କିଏ ପିଲାଟା ଦେଉଛି, ମୋ ନାଁଟା କିଏ କହିଥିଲା, ସେ ସେବକ ମୋତେ କହିଲା ଯେ ଗୁରୁଦେବ ଉପରେ ଗୋଟେ ହେଲା କେତେ ବର୍ଷ ପରେ ମୋତେ କହିଲେ, କାରଣ ମୋତେ ସବୁବେଳେ ଗୋଟେ ସନ୍ଦେହ ଲାଗେ, ଆମେ ଭଗବାନ କଥା କହୁଛୁ ହଜାର ଲୋକ ଆମକୁ ପସନ୍ଦ କରୁଛନ୍ତି, ଗୁରୁ ଖୁସି ଅଛନ୍ତି କି, ଗୁରୁଦେବ କେବେ ଆମକୁ କହିନାହାନ୍ତି, ଆମ ଗୁରୁଦେବ କହିଛନ୍ତି ସେବା କର, ଗୁରୁଦେବ ଆମକୁ କେବେ କିଛି ଶିଖେଇ ନାହାନ୍ତି, କେବେ କାହାକୁ ଆମକୁ କହିନାହାନ୍ତି ତୁମେ ଯାଇ ପ୍ରଚାର କର, ଗୁରୁଦେବ ସେବା କର, ଭଗବାନଙ୍କ ସେବା କର, ତାଙ୍କ ପାଇଁ ଆମ ପାଇଁ କୃଷ୍ଣ ବଳରାମ କଣ ହେଇପାରନ୍ତି, ତାଙ୍କ ପାଇଁ ଭଗବାନ ସେବା କର, ଯାଅ ଯାଅ ସେବା କର, ପ୍ରଭୁପାଦଙ୍କର ଯାଅ ଗୁରୁତ୍ୱ ବିତରଣ କର, ଗୋଟେ ଦିନ ଆଗରୁ ତୁମେ ଆସିପାରିବ, ଯାଅ ସେବା କର ସେବା କର ସେବା କର, ଯାହାକୁ ଯିଏ ସେବା କର ନା ଭଲ ଭଲ ପାଏ, ଆମେ ସବୁ ସେବା କରୁଥିଲୁ, ଆମକୁ ସବୁ ଗୁରୁ ସ୍ପେଶାଲ ଜିନିଷ ଦେଇଛନ୍ତି, ଏବେ ସବୁ ଆମ ପାଖରେ ଅଛି, ବିଦେଶ ସବୁ ପେନ୍ ଆଣି ଆମକୁ ଦେବେ, ওই সংকীর্তন পিলাকে দিয়ে সঙ্গে সেবা করছেন। আমাকে কেবে কই না সুপ্রচার কর, ভালো মন্দ কর। সেটা আজ আমি যেতে ভরা গেলে আমার মনে একটা সন্দেহ রয়েছে, গুরুদেব খুশি হচ্ছেন কি না, হাজার লোক খুশি হলে আমার কিছু লাভ হবে, সেবাটাও আমি ছাড়ি পারিবেন, সেবাটা আমি ছাড়ি পারিবেন। কারণ আমি গুরুদেব কয়েছেন সবাই সেবা করিব, সেবাকে ভগবান কৃষ্ণ আকর্ষণ করি, সেবাটা গোটা খটিয়া বলে ভাবুনি, সেবাটা খটিবা যে যার সেবার প্রীতি নথায় বিশ্বাস নথায় সেটা খটিবা, সে কিছু অলগা উদ্দেশ্যে করছে সেবাটা, যেত ভগবান উদ্দেশ্যে মতো গুরু কইছেন ভগবান নিশ্চিত গ্রহণ করি, এটা মোর কর্তব্য ওটা করবি, সে ভগবান প্রীতি বিধান হবে, তোমার বিশ্বাস আসিব, জানিও তুমি কিন্তু গুরুকৃষ্ণ তোমার সাহায্য করছ, এটা আদান প্রদান জিনিস, সমস্ত সেবার নিযুক্ত করা পড়ে না, জীবন কেবে হলে সুখৃতি বড় নাকি তার বিশ্বাস বড় নি, থিওরিটিক্যাল কৌশি জিনিস বহুত জানিবা বহুত শুনিবা বহুত কইবার ফল হচ্ছে এটিকি আমার মতি কেউটি রয়েছে, আমার বিশ্বাস কেউ স্তর রয়েছে, বাস সেটাও চিন্তা করে এটা হওনি মানে পুরা গদ হয়ে সেবা সেবার লাগ ভগবান করে সব সব ভগবান কর ভক্তি বিনোদ আরতি গালা বেলা দেখিব, আরতি বেলা কোন কইব আমাদের আরতি গালা বেলা কোন কইছু ভক্তি বিনোদ দেখে গোড়ার সম্পদ, তোমার এনে ভাঙ্গি আজ খন্ডে পড়ে গেলে বি এটা কার সম্পদ, মঠের সম্পদ যা এটি গোড়ার সম্পদ, কেতে বড় পদ সে লিখিদিন সে গোটি পদ ডাইজেস্ট করে জীবন চালিও, গোটি পদ তুমি হজম করিপারিবনি, আচার্যটি শিব সুখ সে কোণ লেখিলে শিব সুখ নারদ প্রেমে গদ গদ, শিব সুখ নারদ প্রেমরে গদ গদ, মহাপ্রভুঙ্কর আরতি হচ্ছে গদ গদ, ভকতি বিনোদ দেখে গোড়ার সম্পদ সব গোড়াঙ্ক সব জিনিস ভগবানঙ্কর, এই দৃষ্টি সব প্রভুঙ্কর, ইয়ে মো গুরুঙ্কর মো শ্রীকৃষ্ণঙ্কর ভগবানঙ্কর, ভগবানকে প্রভু আম হৃদয় ভিতরে রয়েছেন না, তাঙ্ক ধনরে আমি চলছে, তাঙ্ক কৃপার আমি চলছে, সে আমার মনোভাব জানিছে সব জানিছে, সে তাঙ্কর সবু সম্পত্তি তাঙ্কর সবু বস্তু, এটা গোটে চেতনা স্তরের কথা, এটা থিওরিটিক্যাল কথা নয়, তুমি কোণ কহুছ বড় জিনিস নয়, কম বুঝিপারছ কি তুমি কোণ কহুছ সেটা বড় জিনিস নয়, এপরি তুমি কোণ করুছ তাকে ধরি হবে, জনে কোণ করুছে আউট ওয়ার্ল্ড কাপ প্লিজ করিবা কিছু করুছে, তৃতীয় স্তর যেটা রহিলা সেটা হচ্ছে বড় জিনিস তোমার কনসিয়াসনেস, সেটা প্রভুপাদ যে শব্দটা লিখিছেন না আমি তো 20-30 বর্ষ যা যা বুঝিপার্ন সে শব্দের বর্তমান আমি সুহৃদয় কৃষ্ণ কনসিয়াসনেস, কোণ কৃষ্ণ কনসিয়াসনেস গুরুদেব 24 ঘন্টা কৃষ্ণ চিন্তা করিও কোণ এটা বুঝিও, হ্যাঁ এটা কৃষ্ণ কনসিয়াসনেস, কৃষ্ণ কেবল কৃষ্ণ ভাই কৃষ্ণ 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 চিন্তা, এই কনসিয়াসনেস চেতনা স্তরে তোমার বিশ্বাস রহিয়া দরকার, আর সেটা তোমার যদি না আউটওয়ার্ডলি তুমি যা জিনিসটা কলে কোণ সেটা শিখে দেখি খটুছি খটুছি, আর তুমি সাধু দেখিন জীবন সব সাধু মানুষ তুমি ভেটিন, আমি সংকীর্তন করি কিছু সব পুরোনা লোক সব দেখিছু, বহুত পুরোনা পুরোনা লোক সব ভেটিছু, এই যে মহারাজ লে এই যে কেন্দ্রাপড়ার আমি যা আসছেন সচিন মহারাজ তাঁর যে গুরুদেব লে সে রাষ্ট্রপতি পুরস্কার পাইছেন, সে বহুত বিদ্বান বহুত বিদ্বান, তাঁর লেখা মানে মুন্ড খারাপ হয়েছে, মহাপ্রভু উপরে কথা কেন বহু বই কান্দিবে, সে তাঁর শব্দ গোটে ডাইজেস্ট তুমি করিপারিবনি, এত বড় স্কলার সে লে এই কেন্দ্রাপড়ার মনে রয়েছে কেন্দ্রাপড়া বহুত বিদ্বান রসিক, সে মহাপ্রভু কথা কহে না তাঁর সুপুল কি দেছে তাঁর সারি বিদ্বান, সে অপরপটে গেলে ভারি ডিসক্রিপশন মঠ চলুন, সে গোটে পিলার থাকে কোণ না না আমি সব গাড়ি দেখি আসু সি টিকে বাইরে কোণ থাকে কোণ ডাক কোণ হ্যাঁ বাইন রে বাইন রে তোর আচার্য তাঁকে বাইন বাইন কি আরে আরে আ টিকে আরে কুয়াড়ে গেল রে ডাক তুই, আমি সেটা গাড়ি মদন বলো না আমি তো যা সেটা সাধু চিহ্ন, তারপর সব জান গাড়ি কি ইত্যাদি তোমার সাধু মহাত্মা সেমানে শুষ্কলা আসু ভারি রসিক সব বড় 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 সাধু দেখেছিলি যে গোপালজী মঠ সম্বলপুরে, আমার যে জ্ঞান না এবার মোটর মাল পড়ছে মঠ মন্দির করি কম শিশু গুড়াক সব ভালো হলে সে বহু পুরোনা সাধু গুড়ি সাধু, সে কোটি মন্দির গোটে করলে শিশু গুড়া ঝগড়া লাগলে সে আগিয়ে পড়ে আইলে, অনুগামী গুড়া যে তোমার ঠিক ন রহলে সে দায়িত্ব নহলে তুমি জীবন সারা কেতে করিও, অনুগামী গুড়া দায়িত্ব নেওয়া দরকার আছে না, সেটা সব গুরু কর গুরু বসিবে ভজন করি চিন্তন করি সে প্রীতিটা চিন্তা করি, আর গুরু যদি ইটা সেমেন্ট বালি সঙ্গে সংগ্রাম করি সে কেতনি করবে এটা ଆଜି ଆସୁଛୁ, ଆସିବା ପୁଣି ଝଗଡା ଝଗଡା ଲାଗିଲେ ସେ ଭଜନ ନଦୀ ଲୋକ ସେ ବିରକ୍ତ ହେଇ ପଳାଇ ଆସିଥାନ୍ତି। ପଳାଇ ଆସିକି ସେ ଗୋପାଳଜୀ ମଠ ରହିଥାନ୍ତି, ପାଣାଦୀ କରେ ଗୋପାଳଜୀ ମଠ। ଆମେ ମୋର ମନ ଲଉଛି ବହୁତ ସୁନ୍ଦର ବିଗ୍ରହ ଅଛି ଗୋପାଳଜୀ, ସେ ମଠ କରେ ସେ ଆସିକି ରହିଥାନ୍ତି ସେ ଘରେ। ସେ ବାବାଙ୍କୁ ପଚାରିଲି, ବାବା କାହିଁକି ଆସିକି ରହିଛନ୍ତି? ନା ଶିଷ୍ୟମାନେ ଗଣ୍ଡଗୋଳ ଲାଗିଛନ୍ତି, ବାବା ରାଗିକି ପଳାଇ ଆସୁଛି। ଆଉ ସେ ବହୁତ ପୁରୁଣା ସାଥି ଭଜନ ଭଜନ ପୁରା ବୁଢା ହେଇଗଲେଣି, ଆଉ ଆଖି ବନ୍ଦ କରୁଛନ୍ତି। ସେ ସବୁ ଗୋବିନ୍ଦ ଦାମୋଦର ରାଷ୍ଟ୍ରପୁର ସେ କାଉଥିଲେ, ଗୋବିନ୍ଦ ଗୋବିନ୍ଦ ହରି ମୁରାରି ଗୋବିନ୍ଦ, ସେ କେହି ନାହାନ୍ତି ସେଠି, ସେଠି ଚୁପ ଗଡ଼ି କରୁନଥିଲେ। ବାବା ତ ବସିକି ସେ ଗୋଡ଼ ଗୋଡ଼ି ତିଲକ ମାରିଛନ୍ତି, ବସିକି କାଟୁଛନ୍ତି। ବୋଲେ ମୁଁ ଆଉ ଯିବିନି, ସେ ମୋ ମନ ଦୁଃଖ କହୁଥିଲେ, ମୁଁ ଆଉ ଯିବିନି, ମୁଁ ଏଇଠି ରହିବି। ମୁଁ କ'ଣ ସେ ମଠ ମନ୍ଦିର କଲି, ସବୁ କଲି, ମୋ ଭଗବାନଙ୍କ ସେବା କଲେ, ଶିଶୁଗୁଡ଼ା ମାଡ଼ିପିଟି ଲାଗୁଛି, ମୁଁ ତାଙ୍କ ମୁହଁ ଦେଖିବି। ପୁରା ଜୀବନରେ ଭଗବାନଙ୍କୁ ଗୋଟେ ବତାଯିବା ପାଇଁ ତୁମେ କେତେ ଚେଷ୍ଟା କରିବ, ତାଙ୍କୁ କେମିତି ସେ ଗୋଟେ ରହିକି ସାଧୁଗୁରୁଙ୍କ ସେବା କରନ୍ତୁ। ଏଇ ଜାଗାଟା ଏତେ ମାନେ ଗୋଟେ ଜାଗା ନେଷ୍ଟି ପ୍ଲାଟଫର୍ମ କରିଦେବୁ, କହୁଛନ୍ତି ଗୋଟେ ନେଷ୍ଟି ପ୍ଲାଟଫର୍ମ, ଏଠି କେହି ତୁମକୁ ଆଉ ଏଇଟା ଗୋଟେ ଆଶୀର୍ବାଦ ତୁମେ ଜାଣିପାରିବ ଜଗତଟା କ'ଣ, ଏଇ ଜଗତଟା କ'ଣ, ତୁମର ଡ୍ୟୁଟିଟା କ'ଣ। ସେଥିପାଇଁ ପୁରା ନିରପେକ୍ଷ ହେଇକି ଭଜନ କରିକି ଏଠି ପଳେଇବାର ଅଛି। ବହୁତ ସାଧୁ ମାନଙ୍କୁ ସବୁ ତାର କେତେ ବିଶ୍ୱାସ ସବୁ ଭଗବାନଙ୍କ ଉପରେ, ତେଣୁ ଆମର ଯଦି ବିଶ୍ୱାସଟାକୁ ଆମେ ନ ବଢ଼େଇଲେ ହେଇପାରିବନି। ଆଉ ବିଶ୍ୱାସଟା ବଢିବା ଏଟା ବିଶ୍ୱାସଟା ପରମାତ୍ମାଙ୍କ ପାଖରେ ଆସିବ। ତୁମର ହଉନି ବିଶ୍ୱାସ, ତୁମ ଜଗତ ମୁଁ କହିନି ତୁମେ ବିଶ୍ୱାସ କର ବୋଲି, ଜଣେ ଦେଖିବା ନାହିଁ ତାର ଗୁରୁ ଉପରେ ବିଶ୍ୱାସ ଆସୁନି, ପରମ୍ପରା ଉପରେ ବିଶ୍ୱାସ ଆସୁନି, ଜବରଦସ୍ତ ତାକୁ କହିପାରିବ ତୁମେ ଦେଖିବା ନାହିଁ ବୋଲି, ତାର ଆସୁନି ତ କ'ଣ ତୁମେ କହିପାରିବ? ଶାସ୍ତ୍ର ଉପରେ ବିଶ୍ୱାସ ଆସୁନି, ନାମ ଉପରେ ବିଶ୍ୱାସ ଆସୁନି, ସେଟା ହଉନି। ତା ସୁକୃତିର ଅଭାବ ଅଛି, ବିଶ୍ୱାସ ମହିବ ଯାଏ ସେ ପଏଣ୍ଟ ଧରିବାକୁ ପଡ଼ିବ। କାହିଁକି ତାର ବିଶ୍ୱାସ ଆସୁନି? ତା ସୁକୃତିରେ କମ ଅଛି, ତା ସୁକୃତି ପାଇବ କୋଉଠି, କିଏ ଦେଇପାରିବ ମୋତେ କୁହ, ସୁକୃତ କିଏ ଦେଇପାରିବ? ଗୋଟେ କେତେ କମନ ଫିଲୋସଫି, ତେଣୁ କାହିଁକି ତୁମର ବିଶ୍ୱାସ ଆସୁନି ଗୁରୁଙ୍କ ଉପରେ, ବୈଷ୍ଣବଙ୍କ ଉପରେ, ସମ୍ପ୍ରଦାୟ ଉପରେ, ମହାମନ୍ତ୍ର ଉପରେ, କାହିଁକି? ସ୍ୱୀକୃତି ବିଶ୍ୱ କରେ ନା, ସ୍ୱଳ୍ପ ପୁଣ୍ୟ ମତ ଆମର ଆଜନ ବିଶ୍ୱାସ, ଯାହାର ସ୍ୱଳ୍ପ ପୁଣ୍ୟ, ଯାହାର ଅଳ୍ପ ପୁଣ୍ୟ ଅଛି, ତା ବିଶ୍ୱାସ ଆସିବ ବାସ୍। ତାର ବଢେଇବା କେମିତି ସ୍ୱୀକୃତିଟା, ଏଇଟା ରାସ୍ତା। ସେଥିପାଇଁ ସବୁ ମନ୍ଦିର କରା, ସେବାରେ ନିଯୁକ୍ତ କରା, ଭଗବାନ ଯାହା ହେଲେ ଗ୍ରହଣ କରୁଛନ୍ତି ନା, ଏଇ ଗ୍ରହଣ କରିବା ଦ୍ୱାରା ତୁମେ ତ ବିଶ୍ୱାସଟା ବଢିବ ଧୀରେ ଧୀରେ। ଭଗବାନ କାଠ ବାସନରେ ନୁହନ୍ତି, ପ୍ରଭୁ କାଠ ବାସନରେ ନୁହନ୍ତି, ତୁମେ ଅଜ୍ଞାତ ସ୍ୱୀକୃତିଟା ପାଇବ। ତୁମର ଯଦି ବିଶ୍ୱାସ ନା ବି କିଛି କରୁଛ ନା, ପୁଣି କିଛି ପାଇବ। ଏଇଟା ଦିନେ ଦିନେ ଆକୋମୋଡେଟ ହେଇକି ହେଇକି ଜଣେ ଫୁଲମାଳ ଗୁନ୍ଥୁଛି, ତା ଭାରି କଷ୍ଟ ଲାଗୁଛି, ଖାଲି ଗୁନ୍ଥିକି ଦଉଛି, ହେଲେ ସେ ପାଞ୍ଚ ବର୍ଷ ଗୁନ୍ଥିଲା, ଭଗବାନଙ୍କ ପଥର ହେଇଗଲେ କି, ଆରେ ଏଇଟା ମନ ଥାଉ ନଥାଉ ଜାଣେ ମୋତେ ଗୁନ୍ଥିକି ତ ଦଉଛି ନା, ମୁଁ ତାକୁ ଗୋଟେ ସ୍ୱୀକୃତି ଦେବି, ଭଗବାନ ଏମିତି ନା। ଆଜି ତାର ସରଳ ଚିନ୍ତା କି ଭଗବାନଙ୍କ ପୁରା ପୂର୍ଣ୍ଣ ବିଶ୍ୱାସ କରି ତଟପଟ ସ୍ୱୀକୃତି ମିଳିଯିବ, ସେ ଆଗକୁ ଆଡଭାନ୍ସ କରି ପଳେଇଯିବ, ଏଟା ସ୍ୱୀକୃତିର କଥା। ତେଣୁ ଯଦି ପୂର୍ବ ସ୍ୱୀକୃତିରେ ଆମର ନାହିଁ, ବର୍ତ୍ତମାନ ଆଧୁନିକ ସ୍ୱୀକୃତିରେ ଅର୍ଜନ କରିବାକୁ ପଡିବ। ଯାହାର ପୂର୍ବ ସ୍ୱୀକୃତି ଦୁର୍ବଳ, ତାର ବିଶ୍ୱାସଟା କମ୍, ସର୍ବମ୍ରାଜ। ଠିକ ଅଛି, ହରେ କୃଷ୍ଣ, ଜୟ ଗ୍ରନ୍ଥରାଶ୍ରମ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବୀ କି ଜୟ, ନିତାୟ ଗୌତମ ଆନନ୍ଦେ, ହରି ହରି।